ଭଗବଦ୍ଭ୍ୟ ଆପଣମାନଙ୍କ ଠାରୁ ଉପଲବ୍ଧ ପ୍ରାପ୍ତ ସୁତୀର୍ଥ ତୀର୍ଥଯାତ୍ରା ନିମିତ୍ତ କୀର୍ତ୍ତି ଯଶ ବା କୀର୍ତ୍ତି ଛିନ୍ଦ୍ୟାନ୍ କାଟି ପକାଇବି ସ୍ୱ ବାହୁ ମୋର ନିଜ ବାହୁ ଅବି ଏପରିକି ବହ ଆପଣମାନଙ୍କ ପ୍ରତି ପ୍ରତିକୂଳ ବୃତ୍ତି ପ୍ରତିକୂଳ ଭାବରେ ବା ଶତ୍ରୁ ଭାବରେ କ୍ରିୟା କରି ଅନୁବାଦ ଯେଉଁ ବ୍ୟକ୍ତି ମୋର ନାମ ରୂପ ଯଶ ଆଦି କଥା ଶ୍ରବଣ କରନ୍ତି ସେ ତତ୍କ୍ଷଣାତ୍ ବିଶୁଦ୍ଧ ହୋଇଯାଆନ୍ତି ଏପରିକି ଚଣ୍ଡାଳ ପର୍ଯ୍ୟନ୍ତ ଏ ପୃଥିବୀରେ ଯେକୌଣସି ବ୍ୟକ୍ତି ମୋର ମହିମା ଶ୍ରବଣ କରନ୍ତି ସେ ସଦ୍ୟ ବିଶୁଦ୍ଧ ହୋଇଯାଆନ୍ତି ବର୍ତ୍ତମାନ ଆପଣମାନେ ନିଃସନ୍ଦେହ ଭାବେ ମୋତେ ଜାଣିପାରିଛନ୍ତି ତେଣୁ ମୁଁ ମୋର ବାହୁକୁ ଛେଦନ କରିବାକୁ ପଶ୍ଚାତପଦ ହେବି ନାହିଁ ଯଦି ମୋର ବାହୁ ଆପଣମାନଙ୍କର ପ୍ରତିକୂଳ ଆଚରଣ କରେ ବାବାର୍ଥରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଯଦି ମାନବ ସମାଜର ମାନବଗଣ କୃଷ୍ଣ ଚେତନା ଗ୍ରହଣ କରନ୍ତି ତାହେଲେ ସମାଜରେ ପ୍ରକୃତ ସଂସ୍କାର ଆସିପାରିବ ଏହା ସମସ୍ତ ବୈଦିକ ଶାସ୍ତ୍ରରେ ପରିଷ୍କାର ଭାବରେ କୁହାଯାଇଅଛି ବ୍ୟକ୍ତି ସଦାଚାର ଆଚରଣ ଦିଗରେ ଅଗ୍ରଗତି ନ କରିଥିଲେ ସୁଦ୍ଧା ସେ ଯଦି ନିଷ୍ଠାର ସହ କୃଷ୍ଣ ଚେତନା ଗ୍ରହଣ କରିନିଏ ତାହେଲେ ବିଶୁଦ୍ଧ ହୋଇଯାଏ ଯଦିଓ ସମାଜର ପ୍ରତ୍ୟେକ ଭାଗରେ ଥିବା ପ୍ରତ୍ୟେକ ବ୍ୟକ୍ତି ସଦାଚାର ସମ୍ପନ୍ନ ହେବାର ଆଶା କରାଯାଇ ନପାରେ ତଥାପି ସମାଜର ଯେକୌଣସି ଭାଗରୁ ଏକ ଭକ୍ତଙ୍କୁ ବାଛି ନିଆଯାଇପାରେ ଏ ଶ୍ଳୋକରେ ବର୍ଣ୍ଣନା ଏବଂ ଶ୍ରୀମଦ୍ ଭଗବତ ଗୀତାର ଅନେକ ସ୍ଥଳରେ ବର୍ଣ୍ଣନା ଅନୁଯାୟୀ ବ୍ୟକ୍ତି ବ୍ରାହ୍ମଣ ପରିବାରରେ ଜନ୍ମ ନ ହୋଇଥିଲେ ସୁଦ୍ଧା କିମ୍ବା ସେ ଚଣ୍ଡାଳ କୂଳରେ ଜନ୍ମ ହୋଇଥିଲେ ସୁଦ୍ଧା ସେ ଯଦି କେବଳ କୃଷ୍ଣ ଚେତନାକୁ ଗ୍ରହଣ କରିନିଏ ସେ ସାଙ୍ଗେ ସାଙ୍ଗେ ବିଶୁଦ୍ଧ ହୋଇଯାଏ ଶ୍ରୀମଦ୍ ଭଗବତ ଗୀତାର ନବମ ଅଧ୍ୟାୟ ଶ୍ଳୋକ 30-32 ପରିଷ୍କାର ଭାବେ ବର୍ଣ୍ଣନା କରାଯାଇଛି ଯେ ବ୍ୟକ୍ତି ସଦାଚାର ସମ୍ପନ୍ନ ନ ହୋଇଥିଲେ ସୁଦ୍ଧା ଯଦି ସେ କେବଳ କୃଷ୍ଣ ଚେତନାକୁ ଗ୍ରହଣ କରିନିଏ ତାହେଲେ ସେ ସାଧୁ ବିଶୁଦ୍ଧ ହୋଇଯାଏ ଯେ ପର୍ଯ୍ୟନ୍ତ ବ୍ୟକ୍ତି ଏ ଭୌତିକ ଜଗତରେ ଅଛି ସେ ପର୍ଯ୍ୟନ୍ତ ତାହାର ଅନ୍ୟମାନଙ୍କ ସହ ଦୁଇଟି ବିଭିନ୍ନ ସମ୍ବନ୍ଧଜନିତ ବ୍ୟବହାର ଅଛି ଗୋଟିଏ ହେଉଛି ଶରୀର ସମ୍ବନ୍ଧ ଓ ଅନ୍ୟଟି ହେଉଛି ଆତ୍ମା ସମ୍ବନ୍ଧ ଶରୀର ସମ୍ବନ୍ଧୀୟ କିମ୍ବା ସାମାଜିକ ଘଟଣା ନେଇ ବେଳେବେଳେ ଏପରି ଦେଖାଯାଏ ଯେ ବ୍ୟକ୍ତି ପରମାର୍ଥିକ ସ୍ତରରେ ବିଶୁଦ୍ଧ ହୋଇଥିବା ସୁଦ୍ଧା ସେ ଶରୀର ସମ୍ବନ୍ଧରେ କ୍ରିୟା କରେ ଚଣ୍ଡାଳପୁରରେ ଜାତ ହୋଇଥିବା ଏକ ଭକ୍ତ ଯଦିଓ ବେଳେବେଳେ ସ୍ୱାଭାବିକ ଢଙ୍ଗରେ କ୍ରିୟା କରୁଥିବା ଭଳି ଜଣାଯାଏ ତଥାପି ସେ ଚଣ୍ଡାଳ ଭଳି ଗୃହୀତ ହେବା ଉଚିତ ନୁହେଁ ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ଏକ ବୈଷ୍ଣବଙ୍କର ମାନ ନିର୍ଣ୍ଣୟ ଶରୀର ସମ୍ବନ୍ଧରେ ବା ଶରୀର ଅନୁଯାୟୀ କରାଯିବା ଉଚିତ ନୁହେଁ ଶାସ୍ତ୍ରରେ କୁହାଯାଇଛି ଯେ ଦେବାଳୟରେ ଅର୍ଚିତ ହେଉଥିବା ବିଗ୍ରହଙ୍କୁ କି କାଷ୍ଠ ବା ପାଷାଣର ମୃତ୍ୟୁ ବୋଲି ଭାବିବା ଉଚିତ ନୁହେଁ ଏବଂ କୃଷ୍ଣ ଚେତନା ଗ୍ରହଣ କରିଥିବା ନୀଚକୂଳ ଜାତି ବ୍ୟକ୍ତି ସେହି ନୀଚକୂଳର ଅଟେ ବୋଲି ଏ ମଧ୍ୟ ଭାବିବା ଉଚିତ ନୁହେଁ ଏ ପ୍ରକାର ଭାବନା ବା ମନୋବୃତ୍ତି ଠିକ୍ ନୁହେଁ ଏହା ପାପପୂର୍ଣ୍ଣ ଭାବନା ବା ମନୋବୃତ୍ତି ଅଟେ କାରଣ ଯେଉଁ ବ୍ୟକ୍ତି କୃଷ୍ଣ ଚେତନା ଗ୍ରହଣ କରନ୍ତି ସେ ପୂର୍ଣ୍ଣ ରୂପେ ବିଶୁଦ୍ଧ ହୋଇଯାଇଛନ୍ତି ବୋଲି ଧରାଯାଏ ଅନ୍ତତଃ ସେ ବିଶୁଦ୍ଧିକରଣ ପନ୍ଥାରେ ଅଛନ୍ତି ବୋଲି ଧରାଯାଏ ଏବଂ ସେ ଯଦି କୃଷ୍ଣ ଚେତନା ମାର୍ଗକୁ ଦୃଢ଼ ଭାବରେ ଗ୍ରହଣ କରନ୍ତି ସେ ଖୁବ୍ ଶୀଘ୍ର ପୂର୍ଣ୍ଣ ଭାବେ ବିଶୁଦ୍ଧ ହୋଇଯିବେ ଶେଷ କଥା ହେଉଛି ଯଦି କୌଣସି ବ୍ୟକ୍ତି ବଡ଼ ନିଷ୍ଠା ସହକାରେ କୃଷ୍ଣ ଚେତନାକୁ ଗ୍ରହଣ କରନ୍ତି ତାହେଲେ ବୁଝିବାକୁ ହେବ ଯେ ସେ ବିଶୁଦ୍ଧ ହୋଇଯାଇଛନ୍ତି ଏବଂ କୃଷ୍ଣ ସବୁ ପ୍ରକାର ତାଙ୍କୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି ଏଠାରେ ଭଗବାନ ନିର୍ଭର ପ୍ରତିଶ୍ରୁତି ଦେଇ କହୁଛନ୍ତି ଯଦି ତାଙ୍କର ନିଜ ଅଙ୍ଗର କିଛି ଅଂଶ ଛିନ୍ନ କରିବାକୁ ଦରକାର ପଡ଼େ ତାହେଲେ ସେ ତାହା କରି ତାଙ୍କର ଭକ୍ତଙ୍କୁ ସୁରକ୍ଷା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ତେଣୁ ପ୍ରଥମେ ନିବେଦନ କରି ଆମେ ଏ ଭଗବାନଙ୍କର ଭକ୍ତି ଆଲୋଚନା କରିବା ଭଗବାନ ବୈକୁଣ୍ଠ ଲୋକରେ କହୁଛନ୍ତି ଯାହା କହୁଛନ୍ତି ତାହା ବର୍ଣ୍ଣନା କରାଯାଉଛି ଏଠି ଜଣେ ଚାରି କୁମାରଙ୍କୁ 11 ଶ୍ଳୋକ କହିଛନ୍ତି ତାଦେହରୁ ଆମେ 2-5 ପର୍ଯ୍ୟନ୍ତ ଆଲୋଚନା କରିଛେ 4 ଶ୍ଳୋକ ଆଜି 5ମ ଶ୍ଳୋକ ଆଲୋଚନା କରିବା ତେଣୁ ଚାରି କୁମାର ସେ ଚିନ୍ତା କରୁଛନ୍ତି ଯେ ଭଗବାନଙ୍କର କାହାକୁ ଭୟ ଅଛି, ଭଗବାନଙ୍କ ଉପରେ କେହି ନାହାନ୍ତି, ଭଗବାନ ସହିତ ସମାନ ବି କେହି ହେଇପାରିବେ ନାହିଁ, ତାହେଲେ ଭଗବାନ କାହାକୁ ଭୟ କରିବେ? ଅପରାଧ କଲେ ମଧ୍ୟ ସେ କାହିଁ କ୍ଷମା ପ୍ରାର୍ଥନା କରିବେ? କାରଣ ଭଗବାନ ତାଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଚାରି କୁମାରଙ୍କୁ। ସେ କହୁଛନ୍ତି ଭଗବାନ ଯେ ମୋର ଯେଉଁ ସେବକମାନେ ଅପରାଧ କଲେ ସେଇଟା ମୋର ଅପରାଧ, ତେଣୁ ମୁଁ ସେଥିପାଇଁ ଆପଣଙ୍କୁ କ୍ଷମା ପ୍ରାର୍ଥନା କରୁଛି। ତେଣୁ ଚାରି କୁମାର ଏଇଟା ବୁଝିପାରୁନାହାନ୍ତି ଯେ ଭଗବାନ କାହିଁକି କ୍ଷମା ପ୍ରାର୍ଥନା କରିବେ। ତେଣୁ ଭଗବାନ କହୁଛନ୍ତି ଯଦିଓ ମୋର ଉପରେ କେହି ନାହାନ୍ତି ମୋତେ ଦଣ୍ଡ ଦେବା ପାଇଁ, କିନ୍ତୁ ଆ ପୂର୍ବ ଶ୍ଳୋକରେ ବର୍ଣ୍ଣନା କରିଥିଲେ, କିନ୍ତୁ ମୋର ଅପକୀର୍ତ୍ତି ହେବ। ଯେଉଁଭଳି ଗୋଟେ ଶ୍ୱେତପୃଷ୍ଟ ହେଲେ ଶରୀରଟି ନଷ୍ଟ ହୋଇଯାଏ, ଶରୀର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ, ଯେତେ ସୁନ୍ଦର ଥିଲେ ମଧ୍ୟ ଯଦି ଗୋଟେ ଶ୍ୱେତପୃଷ୍ଟ ହୋଇଗଲା ତାହେଲେ ସେ ଶରୀର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ। ସେହିଭଳି ଭାବରେ ମୋର ଅନେକ ଦେଶ ଥିଲେ ମଧ୍ୟ ଯଦି ମୋର ଅପକୃତି ହେବ, ଲୋକମାନେ ନିନ୍ଦା କରିବେ, ଏହିଭଳି ଭାବରେ ଭଗବାନଙ୍କ ସେବକ ଭଗବାନଙ୍କର ନିନ୍ଦା ଆସିବ। ସେବକ ନିନ୍ଦା କଲେ, ସେବକ ନିନ୍ଦନୀୟ କାର୍ଯ୍ୟ କଲେ ତାଙ୍କର ମାଲିକଙ୍କର ନିନ୍ଦା ହୁଏ, ଏ କଥା ଗତ ଶ୍ଳୋକରେ କହିଥିଲେ। ତେଣୁ ବର୍ତ୍ତମାନ କହୁଛନ୍ତି ଯେ ସେଇ ଯେଉଁ ମୋର ଯଶ ସବୁ ରହିଛି, ଏ ଯଶ ଏତେ ପବିତ୍ର ଯେ ଯଶ୍ୟା ମୃତା ମଳ ଯଶ ଶ୍ରବଣା ବିବାହ, ସେ ଯଶକୁ କେବଳ ଶ୍ରବଣ କଲେ, ଜନ୍ନାମ ଶ୍ରୁତି ମାତ୍ରେଣ ଉମା ଭବତି ନିର୍ମଳ, ଯଶ ତୀର୍ଥ ପଦ କିମ୍ବା ଦାସାନ ଭବିଷ୍ୟତି, ଦୁର୍ବାସମୀ କଥା କହୁଛନ୍ତି। ସେ ଅନୁଭବ କରିପାରିନଥିଲେ ଭକ୍ତଙ୍କର ମହିମା, କିନ୍ତୁ ଭକ୍ତଙ୍କର ମହିମା ଯେତେବେଳେ ଅନୁଭବ କଲେ, ଭକ୍ତଙ୍କର ମହିମା କିଭଳି ନା ଅହୋ ଅନନ୍ତ ଦାସାନାମ ମହିମା ଦୃଷ୍ଟ ଅଦ୍ୟମେ, ଭକ୍ତଙ୍କର ମହିମାକୁ ଆଜି ଦର୍ଶନ କଲେ, କେହି ତାଙ୍କୁ ରକ୍ଷା କରିପାରିଲେନି। ଭକ୍ତଙ୍କ ପ୍ରତି ଯେଉଁ ଅପରାଧ କରିଥିଲେ କେହି ତାଙ୍କୁ ରକ୍ଷା କରିପାରିଲେ ନାହିଁ, ସୁଦର୍ଶନ କବଳରୁ ନିଜର ଯେତେ ଶକ୍ତି ଥିଲା ଅଷ୍ଟାଙ୍ଗ ସିଦ୍ଧି ପ୍ରାପ୍ତ ହୋଇଥିଲେ, କିଛି ସିଦ୍ଧି କାମ କରିପାରିଲା ନାହିଁ, ଏବଂ ଯୁଆଡ଼େ ଗଲେ ମଧ୍ୟ କେହି ରକ୍ଷା କରିପାରିଲେନି ସୁଦର୍ଶନ ଚକ୍ରରୁ। ଏମିତିକି ବ୍ରହ୍ମା, ଏମିତି ଶିବ ଯାହାଙ୍କ ଅଂଶରେ ସେ ଯାହା ଚାହିଁଛନ୍ତି ଦୁର୍ବାସା, ସେ ମଧ୍ୟ ରକ୍ଷା କରିପାରିଲେ ନାହିଁ, ଏବଂ ଯାହାଙ୍କର ସୁଦର୍ଶନ ଚକ୍ର ସେଇ ଏଇ ଯେଉଁ ବୈକୁଣ୍ଠ ଲୋକକୁ ସିଏ ମଧ୍ୟ ଆସିଥିଲେ। ଆଜି ସପ୍ତମ ଦ୍ୱାରରେ ଦ୍ୱାର ଜୟ ବିଜୟ ବାଧା ଦେଇଛନ୍ତି, କିନ୍ତୁ ସେଦିନ କେହି ବାଧା ଦେଇନଥିଲେ, ଭଗବାନ ସିଧା ପଳେଇ ଯାଇଥିଲେ ଦୁର୍ବାସା ବୈକୁଣ୍ଠ ଲୋକରେ, ବୈକୁଣ୍ଠ ପାଖକୁ ଯାଇଥିଲେ, ବୈକୁଣ୍ଠପତିଙ୍କ ପାଖକୁ ବିଷ୍ଣୁଙ୍କ ପାଖକୁ ପହଞ୍ଚିଲେ, କିନ୍ତୁ ବୈକୁଣ୍ଠପତି ମଧ୍ୟ ତାଙ୍କୁ ରକ୍ଷା କରିପାରିଲେ ନାହିଁ। ତେଣୁ ଭକ୍ତଙ୍କ ମହିମା ଆଜି ସେ ଅନୁଭବ କଲେ, କେତେ ଭକ୍ତଙ୍କର ମହିମା, ଏ ନିଜକୁ ଭାବୁଥିଲେ ଶ୍ରେଷ୍ଠ ବୋଲି, ଅଷ୍ଟାଙ୍ଗ ଯୋଗୀ ଯୋଗ ସିଦ୍ଧି ରହିଛି, ବହୁତ ଯୋଗ ଶକ୍ତି ରହିଛି, ଅଦ୍ଭୁତ କର୍ମ କରିପାରିବେ, କିନ୍ତୁ ତଥାପି ଭକ୍ତଙ୍କ ପାଖରେ ତାଙ୍କର ନ୍ୟୁନତା ଆସିଗଲା, କେହି ତାଙ୍କୁ ରକ୍ଷା କରିପାରିଲେ ନାହିଁ, ଆଉ ସେ ତାଙ୍କ ନିଜ ଶକ୍ତି କଥା ଛାଡ଼ନ୍ତୁ। ତେଣୁ ଆଜି ସେ ଯେତେବେଳେ ଦୁର୍ବାସମୁନି ଯେତେବେଳେ ଅମ୍ବରୀଶ ମହାଦେବଙ୍କ ପାଖକୁ ଯାଉଛନ୍ତି, ସେଇଠି ସେ ସ୍ୱୀକାର କରୁଛନ୍ତି ଅହୋ ଅନନ୍ତ ଦାସାନାମ ମହିମା ଦୃଷ୍ଟ ଅଦ୍ୟମେ, ଅନନ୍ତ ଦାସ ଭଗବାନଙ୍କର ଭକ୍ତଙ୍କର ମହିମା ଆଜି ମୁଁ ଅନୁଭବ କଲି, ଦେଖିଲି କ'ଣ ମହିମା। ଯଦି ଚିନ୍ତା କରନ୍ତି ଅମ୍ବରୀଶ ଚିନ୍ତା କରନ୍ତି ମୋର କ'ଣ ମହିମା ଅଛି ନା, କୃତାଗସ ବି ଯଦି ରାଜନ, ମୁଁ ଆପଣଙ୍କ ପ୍ରତି ଆଗସ କୃତ ଯଦି ପାପ କଲି ଅପରାଧ କଲି, କିନ୍ତୁ ତଥାପି ମଙ୍ଗଳାନି ସମୀ ଆସେ, ମୋର ମଙ୍ଗଳ ପାଇଁ ଆପଣ ଚିନ୍ତା କରୁଛନ୍ତି, ମୋର ମଙ୍ଗଳ କରୁଛନ୍ତି, ମୋ ଯେଉଁ ଅପରାଧ କରିଥିଲୁ ସେଥିପାଇଁ ଆପଣ ଦଣ୍ଡବିଧାନ କରୁନାହାନ୍ତି, କ୍ଷମା ପ୍ରାର୍ଥନା କରୁଛନ୍ତି ସେ। ତେଣୁ ଇଏ ହେଉଛି ଭଗବାନଙ୍କର ଭକ୍ତଙ୍କର ମହିମା। ଏବଂ ସେଇଠି କହୁଛନ୍ତି ଦୁର୍ବାସା ମୁନି ଜନ୍ନାମ ଶ୍ରୁତି ମାତ୍ରେଣ, ଭଗବାନଙ୍କର ଭକ୍ତଙ୍କ କଥା ଛାଡ଼ନ୍ତୁ, ଭଗବାନଙ୍କର ନାମ ଏଭଳି ରହିଛି, ଭଗବାନ ଭକ୍ତ କହିଲେ ସେଇ ନାମର ଆଶ୍ରୟ ନେଇଛନ୍ତି, ଭଗବାନଙ୍କର ଆଶ୍ରୟ ନେଇଛନ୍ତି। ତେଣୁ ଜନ୍ନାମ ଶ୍ରୁତି ମାତ୍ରେଣ, କେବଳ ଶୁଣିବା ମାତ୍ରକେ, ଜନ୍ନାମ ଶ୍ରୁତି ମାତ୍ରେଣ ଉମାନ ଭବତି ନିର୍ମଳ, ଉମାନ ମନୁଷ୍ୟ ଯେତେ ଅବିଶୁଦ୍ଧ ହୋଇଥିଲେ ମଧ୍ୟ, ଯେତେ ପ୍ରକାର ପାପ କାର୍ଯ୍ୟ କରୁଥିଲେ ମଧ୍ୟ, ସେ ନିର୍ମଳ ହୋଇଯିବ, ସେ ଶୁଦ୍ଧ ହୋଇଯିବ, ଭଗବାନ ଭକ୍ତି ନିର୍ମଳ। ତେଣୁ ତସ୍ୟ ତୀର୍ଥ ପ୍ରଧାନ କିମ୍ବା ଦାସନ ଶିଷ୍ୟରେ, ତେଣୁ ସେହି ଭଗବାନଙ୍କ ତୀର୍ଥ ପଦ ଭଗବାନଙ୍କ ପାଦ ପଦ୍ମରେ ସମସ୍ତେ ଆଶ୍ରୟ ନେଇଛନ୍ତି, ସମସ୍ତ ମହାନ ବ୍ୟକ୍ତିମାନେ ଆଶ୍ରୟ ନେଇଛନ୍ତି। ସେ ତୀର୍ଥ ପଦରେ ଯେଉଁମାନେ ଆଶ୍ରୟ ନେଇଛନ୍ତି ତାଙ୍କ ପାଇଁ କ'ଣ ଅବଶିଷ୍ୟ, ତାଙ୍କ ପାଇଁ କ'ଣ ବାକି ରହିଛି, ସବୁକିଛି ପ୍ରାପ୍ତ ହୋଇସାରିଛନ୍ତି। ତେଣୁ ଭଗବାନଙ୍କର ନାମର ଗୁଣ ଯେଉଁ ରହିଛି, ଆମେ ଗତକାଲି କହୁଥିଲେ ଭଗବତ ସୁପଚିତ କରିବା ଯଜ୍ଜୁଭାଗରେ ବର୍ତ୍ତିତ ନାମ ତୁବ୍ୟମ, ଏଇଟା ପ୍ରତିଦିନ କହିଥିଲି, ଏଇଟା ଯଜ୍ଜୁଭାଗରେ ବର୍ତ୍ତିତ ନାମ ତୁବ୍ୟମ, ଯାହାଙ୍କର ଜୁହାଗରେ ବର୍ତ୍ତିତ ନାମ ତୁବ୍ୟମ, ବର୍ତ୍ତିତ କାଳେ କିଛି କିଛି ସମୟ ପାଇଁ ରହୁଛି, ନାମ କହିଲେ ଏକ ବଚନରେ କୁହାଯାଇଛି। ତେଣୁ ଏତେ ଏଭଳି ଭାବରେ ନାମର ମହିମା ବର୍ଣ୍ଣନା କରାଯାଇଛି ଭାଗବତମରେ, ଅନେକ ସ୍ଥାନରେ ପ୍ରତି ସ୍କନ୍ଧରେ ନାମର ମହିମା ବର୍ଣ୍ଣନା କରାଯାଇଛି। ତେଣୁ ତୃତୀୟ ସ୍କନ୍ଧରେ ନାମର ମହିମାରେ ଦେବହୂତି କହୁଛନ୍ତି, ମା ଦେବହୂତି ଯେ ଜନ୍ମନାମ ଯେଉଁ ଭଗବାନଙ୍କର ନାମ ଏତେ ଆଶ୍ଚର୍ଯ୍ୟ, ବିଶ୍ୱନାଥ ଚକ୍ରଟାକୁ କହୁଛନ୍ତି ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ, ଯେତେ ଆଶ୍ଚର୍ଯ୍ୟ ଅଛି ତାଠାରୁ ମଧ୍ୟ ଇଏ ହେଉଛି ବଡ଼ ଆଶ୍ଚର୍ଯ୍ୟ, ଦେବହୂତି ମା ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଏଭଳି ଭାବରେ, ବହୁତ ଆଶ୍ଚର୍ଯ୍ୟ କଥା ସେ ଜାଣିଛନ୍ତି। କିନ୍ତୁ ଇ ଭଗବାନଙ୍କ ନାମର ଯେଉଁ ମହିମା ରହିଛି ଏଇଠାରୁ ଆଉ ଆଶ୍ଚର୍ଯ୍ୟ କିଛି ନାହିଁ। କ'ଣ ସେ ଆଶ୍ଚର୍ଯ୍ୟ ନା ସୋ ପଚନ୍ତ କରିବା, ଯଦି ସୋ ସୁଗାର ମାନେ କ'ଣ ଶ୍ୱାନ ଶ୍ୱାନ ଭୋଜି ଶ୍ୱାନକୁ ପଚନ କରୁଥିବା ବା କୁକୁର ଭୋଜି ଚଣ୍ଡାଳ ସେ ମଧ୍ୟ ଶ୍ରେଷ୍ଠ ହୋଇଯାଉଛି ସୋ ପଚନ୍ତ କରିବା, ଯଦ ଜିଭାରେ ଜିଭାର ଅଗ୍ରରେ ବର୍ତ୍ତତେ ନାମ ତୁଭ୍ୟ, ଆଉ ଯାହାର ସମ୍ପୂର୍ଣ୍ଣ ଜିଭାରେ ସବୁବେଳେ ପାଇଁ ଅନେକ ନାମ ଉଚ୍ଚାରଣ ହେଉଛି ତା କଥା କ'ଣ ପାଇବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଏ ନାମ ଭଗବାନ ଗୋଟିଏ ନାମ ନେଇଛି, ଗୋଟିଏ ଥର ନାମ ନେଇଛି, ହେଳାରେ ମଧ୍ୟ ନାମ ନେଇଛି, ସେ ମଧ୍ୟ ତେବୁ ତପସ୍ତେ ସେ ସବୁକିଛି ତପସ୍ୟା କରିସାରିଛନ୍ତି, ଜୁହୁବୁ ସବୁକିଛି କ'ଣ ଯଜ୍ଞ କରିସାରିଛନ୍ତି, ସସ୍ନୋର ସବୁକିଛି ତୀର୍ଥରେ ସ୍ନାନ କରିସାରିଛନ୍ତି, ସେ ପ୍ରକୃତିରେ ଶ୍ରେଷ୍ଠ ହୋଇଯାଇଛନ୍ତି, ଆର୍ଯ୍ୟ ହୋଇଯାଇଛନ୍ତି। ଭଗବାନ କହିଲେ ଅର୍ଜୁନକୁ, ତୁମେ ଆର୍ଯ୍ୟ ନା ଅନାର୍ଯ୍ୟ, ଅନାର୍ଯ୍ୟ ଦୃଷ୍ଟିକୁ ଅସରକ ମୋ କୀର୍ତ୍ତି କର୍ମ ଅର୍ଜୁନ, ତୁମେ କ'ଣ ଆର୍ଯ୍ୟ ହୋଇକିରି ଅନାର୍ଯ୍ୟ ଭଳିଆ କଥା କହୁଛ, ଆର୍ଯ୍ୟ କେବେ ଶ୍ରେଷ୍ଠ ବ୍ୟକ୍ତି, ଯେଉଁମାନେ ବେଦ ବିଧି ଅନୁସାରେ କାର୍ଯ୍ୟ କରନ୍ତି, ତେଣୁ ଯିଏ ଭଗବାନଙ୍କର ନାମ ନେଉଛି ଗୋଟିଏ ଥର ନାମ ନେଇଛି ସେ ଆର୍ଯ୍ୟରେ ପରିଣତ ହୋଇଯାଉଛି। ହଁ ସସ୍ନୋର ଆର୍ଯ୍ୟା ବ୍ରହ୍ମାନୁଜୁ ସମସ୍ତ ବେଦ ସେ ଅଧ୍ୟୟନ କରିସାରିଛନ୍ତି ବୋଲି କୁହାଯିବ, ଗୃଣନ୍ତି ନାମ ଯେତେ ଯେ ଭଗବାନଙ୍କର ନାମକୁ ଗ୍ରହଣ କରନ୍ତି ବା ସ୍ମରଣ କରନ୍ତି ବା ଜପ କରନ୍ତି, ଗୁଣନ୍ତି ଯେତେ ଆମର ସୁନ୍ଦରାଧନ ସେ ମହାରାଜ କହନ୍ତି, ଯେଭଳି ଭାବରେ ଜଣେ ହାଇ ସୁପ୍ରିମକୋର୍ଟର ଚିଫ୍ ଜଷ୍ଟିସ୍ ହୋଇଯାଇଛନ୍ତି ତାହେଲେ ବୁଝିବାକୁ ପଡ଼ିବ ସେ ନିଶ୍ଚିନ୍ତ ଭାବରେ ଜଣେ ଇଣ୍ଡିଆନ୍ ସିଟିଜେନ୍ ହୋଇଥିବେ, ଭାରତୀୟ ନାଗରିକ ହୋଇଥିବେ, ତାଙ୍କ ନିଶ୍ଚିନ୍ତ ଭାବରେ ଆଇନ ଶାସ୍ତ୍ର ପାଠ କରିଥିବେ, LLB କରିଥିବେ ବା ଆଇନ ପାଠ ପଢ଼ିଥିବେ, ଏଇଭଳି ଭାବରେ ସବୁ କିଛି ଯୋଗ୍ୟତା ଯେଉଁ ରହିଛି ଯୋଗ୍ୟତା ନିଶ୍ଚିତ ଭାବରେ ଥିବ, ନହେଲେ କେମିତି ସେ ସୁପ୍ରିମକୋର୍ଟ ଚିଫ୍ ଜଷ୍ଟିସ୍ ହେଲେ। ସେହିଭଳି ଭାବରେ ଜଣେ ଭଗବାନଙ୍କ ନାମ ନେଉଛନ୍ତି ମାନେ ତାଙ୍କର ସବୁ ଯୋଗ୍ୟତା ଆସିଯାଇଛି, ଆଉ କିଛି ନ୍ୟୁନତା ନାହିଁ, ତାଙ୍କର ଯେଉଁ ନ୍ୟୁନତା ଥିଲା ସେସବୁ ଚାଲିଗଲା। ଭଗବାନ ନାମର ଯଶର ମହିମା ଏଭଳି ଭାବରେ, ଯଶ ଶ୍ରବଣ ଅବଗାହ, ଏ ଶ୍ରବଣ ମାଧ୍ୟମରେ ସେ ଅବଗାହ ସ୍ନାନ କରୁଛନ୍ତି, ନାମର ରୂପକ ଅମୃତରେ ଅମୃତ ଅମଳ ଏତେ କୌଣସି ମଳ ନାହିଁ, ଅମୃତ ସାଗର ଥିଲା ସେଥିରେ ମଳ ଥିଲା, ଯେଉଁ ଅମୃତ ସାଗର ମନ୍ଥନ ହେଉଥିଲା ଭଗବାନ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, କ୍ଷୀରସାଗର ମନ୍ଥନ ହେଉଥିଲା ବେଳେ ତାଦେହରେ ବିଷ ବାହାରିଲା, ସେଥିରେ ମଧ୍ୟ ବିଷ ରହିଛି, ଅମୃତରେ ମଧ୍ୟ ମଳ ରହିଛି, କିନ୍ତୁ ଭଗବାନଙ୍କର ନାମ ଅମୃତ ଏଭଳି କୌଣସି ମଳ ନାହିଁ। ଏ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ସତ୍ୟ ରଜତମ ତ୍ରିଗୁଣରୁ ଉର୍ଦ୍ଧ୍ୱରେ ଭଗବାନଙ୍କ ନାମ, ତେଣୁ ଏଇ ଅମୃତ ରୂପକ ଯଶରେ ଯେଉଁମାନେ ଗାହାଣ କରୁଛନ୍ତି ଅବଗାହନ କରୁଛନ୍ତି ଯେଉଁମାନେ ସ୍ନାନ କରୁଛନ୍ତି ସେମାନେ ସଦ୍ୟ ପୁନାଦି ଜଗଦା ସଦ୍ୟ ପୁନାଦି
ବ୍ରହ୍ମାଣ୍ଡ ଜଗତରେ ବ୍ରହ୍ମାଣ୍ଡକୁ ପବିତ୍ର କରିଦେଉଛି ଭଗବାନଙ୍କ ନାଁ। ସେଥିପାଇଁ ଯେତେବେଳେ ମହାପ୍ରଭୁ କହିଲେ ଯେ ହରିଦାସ ପଚାରିଲେ ଯେ କେମିତି ଅନ୍ୟମାନେ ଉଦ୍ଧାର ହେବେ, ଏସବୁ ପଚାରିଥିଲେ। ହରିନାମ ଚିନ୍ତାମଣି ବର୍ଣ୍ଣନା କରାଯାଇଛି ନା ଜଣେ ଯେତେବେଳେ ଭଗବାନଙ୍କ ନାମକୁ ଉଚ୍ଚ କୀର୍ତ୍ତନ କରୁଛି, ସେଇ ନାମ ଉଚ୍ଚ କୀର୍ତ୍ତନ କରିବା ଦ୍ୱାରା କ'ଣ ହେଉଛି ନା ପଶୁ ପକ୍ଷୀ କୀଟ ଆଦି ବୋଲି ତ ନା ପାରେ। ଉଚ୍ଚ ସଂକୀର୍ତ୍ତନଙ୍କର ପର ଉପକାର ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି, ଏମାନେ ଯଦିଓ ବୋଲୁଛନ୍ତି କଥା କହୁଛନ୍ତି, ସମସ୍ତଙ୍କର କଥା କହିବାର ଶକ୍ତି ରହିଛି, କିନ୍ତୁ ଭଗବାନଙ୍କ ନାମ ଉଚ୍ଚାରଣ କରିବାର ଶକ୍ତି ନାହିଁ। କିନ୍ତୁ ଯଦି ସେମାନେ ଶ୍ରବଣ କରିବେ ସେମାନେ ମଧ୍ୟ ଉଦ୍ଧାର ପାଇଯିବେ। ତେଣୁ ଏହି ଭଗବାନ ନାମର ଯେଉଁମାନେ ଉଚ୍ଚ କୀର୍ତ୍ତନରେ ଏହିଭଳି ଭାବରେ ଫଳ ରହିଛି। ତେଣୁ ଏଇ ଯେଉଁ ନାମ ଯେଉଁମାନେ କୀର୍ତ୍ତନ କରୁଛନ୍ତି, ସଦ୍ୟ ପୁନାଦି ଜଗତ ସମସ୍ତ ଜଗତ ବ୍ରହ୍ମାଣ୍ଡ ତାରିତେ ଶକ୍ତି ଧରେ ଜଣେ ଜଣେ ଏ ଭଗବାନ ନାମ ଉଚ୍ଚାରଣ କରି ନାମ କୀର୍ତ୍ତନ କରି ପ୍ରଭୁପାଦ ମହାରାଜ ସମଗ୍ର ପୃଥିବୀକୁ ଉଦ୍ଧାର କରିଦେଲେ। ସମଗ୍ର ପୃଥିବୀ ଯେ ଆଜିକାଲି ନଗରାଦି ଗ୍ରାମ ସର୍ବତ୍ର ପ୍ରଚାର ହେଇଛି ମୋର ନାମ, ସମଗ୍ର ପୃଥିବୀରେ ଭଗବାନଙ୍କ ନାମ ପ୍ରଚାର ମାଧ୍ୟମରେ ସମସ୍ତ ପୃଥିବୀ ଉଦ୍ଧାର ହେଉଛନ୍ତି, ଜଗତ ଉଦ୍ଧାର ହେଉଛନ୍ତି। ଏମିତିକି ଆଶ୍ୱପଚାର ଯେଉଁମାନେ ଉନ୍ନତି କୂଳରେ ଅଛନ୍ତି ତାଙ୍କ କଥା ଛାଡ଼ନ୍ତୁ, ସେମାନେ ଉନ୍ନତି କୂଳରେ ଜନ୍ମ ନେଇଛନ୍ତି, ଏ ଦ୍ୱାରା ଜଣାଯାଏ ଉନ୍ନତି କୂଳରେ ଜଣେ ଜନ୍ମ ନେଇଛନ୍ତି ମାନେ ସେ ଭଗବାନଙ୍କ ଭକ୍ତ ହେବେ। ଯେତେବେଳେ ଅମୋଗ ପଣ୍ଡିତ ସର୍ବଭଟ୍ଟାଚାର୍ଯ୍ୟ ଜ୍ୱାଇଁ ସାର୍ଥୀଙ୍କର ସ୍ୱାମୀ, ସେ ବହୁତ ଉନ୍ନତି କୂଳରେ ଥିଲେ, ବ୍ରାହ୍ମଣ କୂଳରେ ଯେଉଁ ଭଟ୍ଟାଚାର୍ଯ୍ୟ ବହୁତ ଉନ୍ନତି କୂଳରେ ଜନ୍ମଗ୍ରହଣ କରିଥିଲେ, ଭଟ୍ଟାଚାର୍ଯ୍ୟଙ୍କର ସେ ଜ୍ୱାଇଁ ଜମତ ହେବେ। ତେଣୁ ଇଏ ଅମୋଗ ସେ ଭଗବାନ ପ୍ରତି ଈର୍ଷା କରୁଥିଲେ, ତେଣୁ ମହାପ୍ରଭୁ କାରଣ ଯେତେବେଳେ ସର୍ବଭଟ୍ଟାଚାର୍ଯ୍ୟ ମହାପ୍ରଭୁଙ୍କୁ ଭିକ୍ଷା କରିବା ପାଇଁ ନିମନ୍ତ୍ରଣ କରିଥିଲେ, ମହାପ୍ରଭୁ ଆସିଥିଲେ ଏବଂ ସର୍ବଭଟ୍ଟାଚାର୍ଯ୍ୟ ଏବଂ ତାଙ୍କର ପତ୍ନୀ ବହୁତ ପ୍ରକାର ଖାଦ୍ୟ ବ୍ୟବସ୍ଥା କରିଛନ୍ତି, ରନ୍ଧନ କରିଛନ୍ତି, 56 କୋଟି ଭୋଗ ଲଗାଇଛନ୍ତି ଏବଂ ମହାପ୍ରଭୁ ଯେତେବେଳେ ପରଶୁଛନ୍ତି ଖାଦ୍ୟ ଦେଉଛନ୍ତି, ମହାପ୍ରଭୁ କହୁଛନ୍ତି ମୁଁ କ'ଣ ଏତେ ଖାଦ୍ୟ ଖାଇପାରିବି। ତେଣୁ ସର୍ବଭଟ୍ଟାଚାର୍ଯ୍ୟ କହୁଛନ୍ତି ମୁଁ ଜାଣିଛି ଆପଣ କେତେ ଖାଆନ୍ତି, ଜଗନ୍ନାଥ ମନ୍ଦିରରେ ପ୍ରଭୁ ଆମେ ଯାଇଥିଲେ କାଲି ଜଗନ୍ନାଥ ଦର୍ଶନ କଲେ, ତେଣୁ ଭଗବାନଙ୍କର ସକାଳଠୁ ଆରମ୍ଭ ରାତି ପର୍ଯ୍ୟନ୍ତ ଖାଇବା ଚାଲିଥିବ, ଅନେକ ପ୍ରକାର ଖାଦ୍ୟ ରହିଛି ତାଙ୍କର ଭଗବାନଙ୍କର। ତେଣୁ ସର୍ବଭଟ୍ଟାଚାର୍ଯ୍ୟ ଭଗବାନ ପରଶୁଛନ୍ତି ଏବଂ ସେଠି ଗୋଟେ ବାଡ଼ି ଦେଇ ବସିଛନ୍ତି, କାରଣ ସେ ଜାଣିଛନ୍ତି ତାଙ୍କ ଜ୍ୱାଇଁ ସେ ବହୁତ ନାସ୍ତିକ ବ୍ୟକ୍ତି, ବିଦ୍ୱେଷ ଭଗବାନ ପ୍ରତି ବିଦ୍ୱେଷ ଅଛି। ତେଣୁ ଯାହା ହଉ ସେଥିପାଇଁ ତାଙ୍କର ଜ୍ୱାଇଁ ଯେ ଅମୋଘ ସେ ଆସିପାରୁନଥିଲେ, କିନ୍ତୁ ଯେତେବେଳେ ଥରେ ସର୍ବଭଟ୍ଟାଚାର୍ଯ୍ୟ ଭିତରକୁ ଯାଇଛନ୍ତି ଆଉ କିଛି ଖାଦ୍ୟ ଆଣିବା ପାଇଁ, ସେହି ସମୟରେ ସେ ଦେଖିଦେଲେ ଅମୋଘ ଦେଖିଦେଲେ କିନ୍ତୁ ସନ୍ନ୍ୟାସୀ ଏତେ ଖାଦ୍ୟ ଖାଉଛନ୍ତି ସନ୍ନ୍ୟାସୀ ହେଇକି ଏତିକି କହିଦେଇଛନ୍ତି, କିନ୍ତୁ ସର୍ବଭଟ୍ଟାଚାର୍ଯ୍ୟ ଶୁଣିଦେଲେ ମହାପ୍ରଭୁ ଚୁପଚାପ ରହିଲେ, କିଛି ରିଆକ୍ସନ୍ କିଛି ହେଲାନି ଭଗବାନଙ୍କର। ଭଗବାନ ସବୁ ନିନ୍ଦା ସହିବେ, ସବୁକିଛି ସେ ସହିବେ ଭଗବାନ, ଭଗବାନ ଭକ୍ତ ମଧ୍ୟ ସେହିଭଳି ଭାବରେ ସବୁକିଛି ସହିବେ, କିନ୍ତୁ ସର୍ବଭଟ୍ଟାଚାର୍ଯ୍ୟ ତାଙ୍କ ପଛରେ ଗୋଡ଼େ ପାଡ଼ିବା ପାଇଁ ମାରିବା ପାଇଁ। ତେଣୁ ଯାହା ହଉ ସେ ମହାପ୍ରଭୁ ସେ ଖାଦ୍ୟ ଗ୍ରହଣ କରି ଚାଲିଗଲେ ଏବଂ ସର୍ବଭଟ୍ଟାଚାର୍ଯ୍ୟ ଏବଂ ତାଙ୍କ ପତ୍ନୀ କୌଣସି ଖାଦ୍ୟ ଗ୍ରହଣ କଲେ ନାହିଁ, ଉପବାସ ରହିଲେ। ତାପରେ ଖବର ମିଳିଲା ଯେ ଅମୋଘ ପଣ୍ଡିତଙ୍କୁ ହଇଜା ହେଇଯାଇଛି, ଝାଡ଼ାବାନ୍ତି ହେଇଯାଇଛି ରୋଗ। ତେଣୁ ମହାପ୍ରଭୁ ନିଜେ ଆସିଲେ, ଆସିକରି ଅମୋଘ ପଣ୍ଡିତକୁ ତାଙ୍କର ବକ୍ଷରେ ହାତ ଦେଇକରି ତାଙ୍କର ଯେଉଁ ରହିଛି ହସ୍ତସ୍ପର୍ଶ କଲେ, ଅମୃତମୟ ହସ୍ତସ୍ପର୍ଶ କରି କହୁଛନ୍ତି ସହଜେ ବ୍ରାହ୍ମଣ ଏଇ ନିର୍ମଳ ହୃଦୟ, ବ୍ରାହ୍ମଣ କହିଲେ କେଉଁମାନେ ଯେଉଁମାନେ ବହୁତ ଉନ୍ନତରେ ଅଛନ୍ତି, ସତ୍ୟଗୁଣ ତାଙ୍କ ହୃଦୟ ନିର୍ମଳ ରହିଛି, ସତ୍ୟଗୁଣ ରହିଛି ତାଙ୍କ ପାଖରେ, କିନ୍ତୁ କ'ଣ ଏ ମାଷ୍ଟର ଯେ ଚାଣ୍ଡାଳ କେନେ ମିଥ୍ୟା ବସାଇଲା, ପରମ ପବିତ୍ର ସ୍ଥାନ କେନେ ଅପବିତ୍ର କଲା, ଏ ଯେଉଁ ହୃଦୟ ଏଇଟା ପରମ ପବିତ୍ର ସ୍ଥାନ, କାରଣ ଭଗବାନ ଏଇ ହୃଦୟରେ ରହିଛନ୍ତି, ହୃଦୟରେ ରହିଛନ୍ତି ସର୍ବସ୍ୱ ଚାନ୍ ବୁଦ୍ଧିସ୍ତାନୀ ବିଷ୍ଣୁ, ସମସ୍ତ ହୃଦୟରେ ଭଗବାନ ରହିଛନ୍ତି। ଏବଂ ବ୍ରାହ୍ମଣ ପୂଜାରେ ଥାଇକି ମଧ୍ୟ ବ୍ରାହ୍ମଣ ଏତେ ଉନ୍ନତ ସ୍ତରରେ ରହିଛି, ଏ ପୂଜାଟା ପବିତ୍ର ହେବା କଥା ତାଙ୍କର, କିନ୍ତୁ ଅପବିତ୍ର କରିଦେଲ ତୁମେ ଅନୁଭବ, କାହିଁକି ନା ଏଇ ମାତ୍ସର୍ଯ୍ୟ ଚାଣ୍ଡାଳ ଏତେ ବସା ହେଲା। ମାତ୍ସର୍ଯ୍ୟ ଯେଉଁ ରହିଛି ବିଦ୍ୱେଷ କରିବା, ପରମ ନିର୍ମତ୍ସରଣ ସଦା ଭାଗବତ ମଧ୍ୟ ନିର୍ମତ୍ସର ବ୍ୟକ୍ତିଙ୍କ ପାଇଁ, ମତ୍ସର ବ୍ୟକ୍ତିଙ୍କ ପାଇଁ ସେମାନେ ଆସ୍ୱାଦନ କରିପାରିବେ ନାହିଁ ଏ ଭାଗବତଙ୍କୁ। ଏତେ ବି ତା ବିଦ୍ୱାନ ପଣ୍ଡିତ ହେଲେ ମଧ୍ୟ ସେମାନେ କହିବେ ଏତେ କିଛି ରସ ନାହିଁ, ଏତେ କିଛି ରସ ନାହିଁ, କାରଣ ତାଙ୍କ ଭିତରେ ମାତ୍ସର୍ଯ୍ୟ ରହିଛି। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଅର୍ଜୁନକୁ, ଅର୍ଜୁନ ମୁଁ ତୁମକୁ ସବୁଠାରୁ ଶ୍ରେଷ୍ଠ ଜ୍ଞାନ ଦେଉଛି, କାହିଁକି ନା ତୁମର ବିଦ୍ୱେଷ ନାହିଁ ମୋ ପ୍ରତି, ପରମ ସବୁଠାରୁ ସର୍ବପ୍ରିୟ ତୁମ ଦିହ ସୁମି ପରମ ପଚ ଇଷ୍ଟ ସିମି ଦୃଢ଼ ହୋଇଛି, ତୁମେ ମୋର ଇଷ୍ଟ ତୁମର ପ୍ରିୟ, ତୁମେ ମୋତେ ମତ୍ସର ନାହିଁ, ତୁମ ମୋ ପ୍ରତି ମତ୍ସରତା ନାହିଁ। ସେଥିପାଇଁ ଭଗବାନ କହିଲେ ଭଗବତ ଗୀତା ସେମାନଙ୍କୁ ପ୍ରଦାନ କରିବ ନାହିଁ, ଭାଗବତ ମଧ୍ୟ ସେମାନେ କୁହାଯାଇଛି ଉଦ୍ଧବଙ୍କୁ କହିଛନ୍ତି ତୁମେ ସେମାନଙ୍କୁ ପ୍ରଦାନ କରିବ ନାହିଁ ଯେଉଁମାନଙ୍କୁ ମତ୍ସରତା ରହିଛି। ଇଦନ୍ତେ ନା ପୁରସ୍କାର ନା ବକ୍ତାୟ କଦାଚନ ନ ଚା ଶିଶୁ ବାଚନ ନ ଚାମ ଯେଉଁ ଅଭ୍ୟାସ ହୁଅନ୍ତି, ଅଭ୍ୟାସ ହୁଅନ୍ତି ମାନେ ଅସୁବିଧା ଯେଉଁମାନେ କରୁଛନ୍ତି, ମତ୍ସରତା ଯେଉଁମାନଙ୍କର ଅଛି। ଆମେ ସମସ୍ତଙ୍କର ମତ୍ସରତା ଥିବାକୁ ଆମେ ବୌଦ୍ଧିକ ଜଗତରେ ପତନ ହେଇଛେ, କିନ୍ତୁ ଯେଉଁମାନେ ଏ ଭଗବାନଙ୍କର ସେବାରେ ଉନ୍ନତି ମାର୍ଗ ଗତି କରୁଛନ୍ତି ସେମାନେ ନିର୍ମତ୍ସର ହୋଇଯିବେ। ତେଣୁ ଅମଙ୍ଗ ପଣ୍ଡିତ ସେହିଭଳି ଭାବରେ ଭଗବାନ ପୂଜା ପ୍ରାପ୍ତ ହୋଇକରି ନିର୍ମତ୍ସରେ ପରିଣତ ହୋଇଗଲେ, ତେଣୁ ଭଗବାନଙ୍କର ସେ ଦଶ ଗୁଣ ଗାନ କରିଛନ୍ତି। ତେଣୁ ଯେଉଁମାନେ ବ୍ରାହ୍ମଣ କୂଳରେ ରହିଛନ୍ତି ସେମାନଙ୍କୁ ଗ୍ରହଣ କରାଯିବା କଥା, ସେମାନେ ଅତ୍ୟନ୍ତ ଉନ୍ନତ ସ୍ତରରେ, କିନ୍ତୁ ତଥାପି ଏତେ ତାଙ୍କର ଗୁଣ ରହିଛି, ବହୁତ ଗୁଣ ତାଙ୍କର ରହିଛି ବ୍ରାହ୍ମଣର, କିନ୍ତୁ ଏତେ ଗୁଣ ଥିଲେ ମଧ୍ୟ ଯଦି ସେ ଭଗବାନଙ୍କର ଆରାଧନା କଲେ ନାହିଁ, ଭଗବାନଙ୍କ ଶରଣରେ ଗଲେ ନାହିଁ, ଆଉ ସେମାନଙ୍କର ହତଭାଗ୍ୟ ଆଉ କିଏ ଅଛନ୍ତି? ସେ ପ୍ରହ୍ଲାଦ ମହାରାଜ ସେ କଥା ଭାଗବତ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ କହୁଛନ୍ତି ଯେ ବିପ୍ରାତ ଦ୍ୱିଷଡ଼ ଗୁଣ ଯୁତ ଅରବିନ୍ଦ ନାଭ ପାଦାରବିନ୍ଦ ବିମୁଖା ସ୍ୱପଚନ ଗରିଷ୍ଠ ମାନି ତଦର୍ପିତ ମନୋବଚନ ହିତ ପ୍ରାଣ କୁନାତି ସ୍ୱକୁଳ ନନ୍ଦ ଗୁରିମାନ। ବିପ୍ରର ବହୁତ ଗୁଣ ରହିଛି, ଉନ୍ନତ କୂଳରେ ଜନ୍ମଗ୍ରହଣ କରିଛନ୍ତି, ତାଙ୍କର ବହୁତ ଗୁଣ ରହିଛି, କିନ୍ତୁ ଏତେ ଗୁଣ ଥିଲେ ମଧ୍ୟ ଭଗବାନଙ୍କୁ ସେ ବିମୁଖ ହୋଇଗଲେ, ଭଗବାନଙ୍କର ମୁଖ ସୌନ୍ଦର୍ଯ୍ୟକୁ ଆସ୍ୱାଦନ କରିପାରିଲେ ନାହିଁ, ଭଗବାନ ପାଦପଦ୍ମର ସୌନ୍ଦର୍ଯ୍ୟକୁ ଆସ୍ୱାଦନ କରିପାରିଲେ ନାହିଁ। ତେଣୁ ସେମାନେ ନିଜକୁ ତ ଉଦ୍ଧାର କରିପାରିବେ ନାହିଁ, ଅନ୍ୟମାନଙ୍କୁ କ'ଣ ଉଦ୍ଧାର କରିବେ? କିନ୍ତୁ ଅନ୍ୟ ପକ୍ଷରେ ସ୍ୱପଚନ କୁକୁର ବୋଲି ଚଣ୍ଡାଳରେ ମଧ୍ୟ ଯଦି ସେ ଭଗବାନଙ୍କର ଆରାଧନା କରୁଛନ୍ତି, ଭଗବାନଙ୍କ ଶରଣରେ ଯାଇଛନ୍ତି, ତାହେଲେ ସେ ନିଜକୁ ଉଦ୍ଧାର କରିବା ସଙ୍ଗେ ସଙ୍ଗେ ତାଙ୍କର କୂଳକୁ ଉଦ୍ଧାର କରିଦେବେ। ତେଣୁ ଭଗବାନଙ୍କ ନାମର ଏଭଳି ଯଶ ରହିଛି, ଭଗବାନଙ୍କ ନାମ ଶ୍ରବଣ କଲା ମାତ୍ରେ ଏଇ ଅଜାଣର ଉପାଖ୍ୟାନ ସେ କଥା କୁହାଯାଏ, ଶୁଦ୍ଧ ନାମ ସେ ଗ୍ରହଣ କରିନଥିଲେ, କେବଳ ଯେଉଁ ରହିଛି ନାମଭାସ ଏହି ସ୍ଥିତିରେ ସେ ପ୍ରାପ୍ତ ହୋଇଥିଲେ। ନାମଭାସ ଚାରି ପ୍ରକାର ନାମଭାସ ରହିଛି, ସାଙ୍କେତ୍ୟମ ପାରିହାସ୍ୟମ ସ୍ତବମ ହେଳନମେ ବା, ସଙ୍କେତ କରି ଅଜାମିଳ ଭଗବାନଙ୍କ ନାମ ନେଇଥିଲେ, ଏଥିରେ କେତେ ସେ ଉଦ୍ଧାର ପାଇଗଲେ, ସେ ଭଗବଦ୍ଧାମ ପ୍ରାପ୍ତ ହୋଇଗଲେ, ବୌଦ୍ଧିକ ଜଗତକୁ ପାର ହୋଇଗଲେ, ସେ କଥା କୁହାଯାଇଛି ଭାଗବତ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 49 ଶ୍ଳୋକରେ ଶେଷ ଶ୍ଳୋକରେ କଥା ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରିକେତ ମହାରାଜଙ୍କୁ ଯେ ଏ ଯେଉଁ ଅଜାମିଳ ସେ ବହୁତ ପ୍ରକାର ପାପ କାର୍ଯ୍ୟ କରିଥିଲା, ମ୍ରିୟମାଣ ମୃତ୍ୟୁ ମୁଖରେ ପଡ଼ିଥିଲା, ଏଭଳି ଅସୁବିଧା ସବୁ ଥିଲା, ଚାରିଟି ଅସୁବିଧା ଥିଲା ଅଜାମିଳର, ସେ ମୃତ୍ୟୁ ମୁଖରେ ପଡ଼ିଥିଲା। ଆମେ ଯେଉଁମାନେ ବର୍ତ୍ତମାନ ଜୀବନ୍ତ ଅବସ୍ଥାରେ ଅଛୁ ଆମ କଥା ଛାଡ଼ନ୍ତୁ, ଆମେ ଯଦି ଭଗବାନ ନାମ ନେବା ତାହେଲେ କ'ଣ ଫଳ ନ ହେବ? ମ୍ରିୟମାଣ ହରେ ନାମ, ଭଗବାନଙ୍କ ନାମ ନେଲା, ଲୁଣନ ପୁତ୍ର ପଚାରିତ ପୁଅକୁ ଲକ୍ଷ୍ୟ କରି ନାମ ନେଇଥିଲା, ନାରାୟଣଙ୍କ ନାମ ନେଇଥିଲା, ପୁତ୍ରର ନାମ ନେଇଥିଲା ନାରାୟଣ, ଏବଂ ସବୁ ପ୍ରକାର ପାପ କାର୍ଯ୍ୟରେ ସେ ନିଯୁକ୍ତ ଥିଲା। ଅଜାମିଳୋପି ଶବ୍ଦ ବ୍ୟବହାର କରାଯାଇଛି, ଅନେକ ପ୍ରକାର ପାପ କାର୍ଯ୍ୟ କରିଥିଲା, ବିରାଟ ବଡ଼ ଲିଷ୍ଟ ହୋଇଥିଲା, ଚିତ୍ରଗୁପ୍ତ ବାନ୍ଧି କରିଥିଲେ, ବିରାଟ ବଡ଼ ଲିଷ୍ଟ ହୋଇଥିଲା ତାହାର, କିନ୍ତୁ ତଥାପି ଅଜାମିଳୋପି ଅଗାଧ ଧାମ, ଭଗବାନ ଧାମକୁ ସେ ପ୍ରାପ୍ତ ହେଲେ, ଏଇ ବୈକୁଣ୍ଠକୁ ସେ ଆସିଛନ୍ତି, ଅଜାମିଳକୁ ସେ ଯାଇଛନ୍ତି, ସେ ମଧ୍ୟ ଆଜି ସେଠି ରହିକରି ଏ ଦୃଶ୍ୟକୁ ଦେଖୁଛନ୍ତି, ଭଗବାନ ଯେଉଁ କଥା କହୁଛନ୍ତି। ତେଣୁ ଅଜାମୂଳ ବି ଅବାଧ ଧାମ ସେ ବୈକୁଣ୍ଠକୁ ସେ ବି ଯାଇଛନ୍ତି। କିମୁ ତ ଶ୍ରଦ୍ଧାୟ ଗୁଣ, ଯେଉଁମାନେ ଶ୍ରଦ୍ଧାର ସହିତ ଭଗବାନଙ୍କ ନାମ ନେବେ ତାଙ୍କ କଥା କ'ଣ କହିବା। ଯେଉଁମାନେ ଜୀବିତ ଅବସ୍ଥାରେ ଅଛନ୍ତି, ଅଜାମୂଳ ମୃତ୍ୟୁ ଅବସ୍ଥାରେ ଭଗବାନ ନାମ ନେଇଥିଲା, ମୃତ୍ୟୁ ଅବସ୍ଥାରେ ନିୟମାଣ ଏହି ପ୍ରଶ୍ନଟି ପଚାରିଥିଲେ। ଭାଗବତ ହେଇଥିବା ଆରମ୍ଭ ହେଇଛି ନିୟମାଣ ବ୍ୟକ୍ତିଙ୍କର କ'ଣ କର୍ତ୍ତବ୍ୟ। ସୁଖଦେବ ଗୋସ୍ୱାମୀଙ୍କୁ ପରିକ୍ଷିତ ମହାରାଜ ପ୍ରଶ୍ନ ପଚାରିଛନ୍ତି ଯେ ଅତ ପୃଚ୍ଛାମି ସଂସିଦ୍ଧିମ୍ ଯୋଗିନାମ ପରମ ଗୁରୁ ପୁରୁଷ ସେ ଇହ ଯତ୍ କାର୍ଯ୍ୟ ମ୍ରିୟମାଣ ସର୍ବଥା। ଅନ୍ୟ ପୁରୁଷମାନଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ମ୍ରିୟମାଣ ଆଉ ମାତ୍ର 7 ଦିନ ଥିଲା ପରିକ୍ଷିତ ମହାରାଜଙ୍କର ଆୟୁଷ, ଆମେ ଜାଣିନୁ ଆମର କେତେ ଦିନ ଆୟୁଷ ଅଛି। ଏ 7 ଦିନରୁ ଗୋଟିଏ ଦିନରେ ଆମେ ମୃତ୍ୟୁବରଣ କରିବା, ରବିବାର ଶନିବାର ଭିତରେ 7 ଦିନ ଭିତରେ ଗୋଟିଏ ଦିନ ଆମେ ମୃତ୍ୟୁବରଣ କରିବା। ତେଣୁ ଏ ମ୍ରିୟମାଣସ କ'ଣ ମୃତ୍ୟୁମୁଖ ଯେଉଁମାନେ ପଡ଼ୁଛନ୍ତି ତାଙ୍କର କ'ଣ କର୍ତ୍ତବ୍ୟ, ଏ ପ୍ରଶ୍ନ ପଚାରିଥିଲେ ପରିକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ। ଜୟ ଶ୍ରୀ ରାଧା ମଧୁସ୍ମୃତି। ତେଣୁ ଏକଥା କୁହାଯାଇଛି ଯେ ଅଜାମୀ ଲୋକ ବି ଅଗାଧ ଧାମ କିମୁତ ଶ୍ରଦ୍ଧା ଗୁଣ, ଯେଉଁମାନେ ଜୀବିତ ଅବସ୍ଥାରେ ଅଛନ୍ତି, ଯେଉଁମାନେ ସିଧାସଳଖ ଭଗବାନଙ୍କୁ ଲକ୍ଷ୍ୟ କରି ଏବଂ ଯେଉଁମାନେ ପାପକର୍ମ ମୁକ୍ତ ହୋଇ ଶ୍ରଦ୍ଧାର ସହିତ ଯଦି ଭଗବାନଙ୍କ ନାମ ନେବେ ତାହେଲେ କ'ଣ ତାର ଫଳ ହେବ, ବିଷ୍ଣୁ ଚକ୍ରଟାକୁ ତାଙ୍କ ନାଶ କରୁଛନ୍ତି। ଏଭଳି ଭଗବାନଙ୍କ ନାମ ମହାତ୍ମା ଅନେକ ମହାତ୍ମା ରହିଛି, ତେଣୁ ଭଗବାନ ନିଜେ ସେ ମହାତ୍ମାଙ୍କୁ ସେ ବର୍ଣ୍ଣନା କରୁଛନ୍ତି। ଯଶ ଅମୃତ ମଳ ଅମୃତ, ଭଗବାନଙ୍କର ଯଶ, ଭଗବାନ ନାମ ରୂପ ଗୁଣ ଲୀଳା ଏହିସବୁ ଯଶ ରହିଛି, ଅନନ୍ତ ଯଶ ରହିଛି ଭଗବାନଙ୍କର। ତେଣୁ ଏହି ଯଶରେ ଯେଉଁମାନେ ଶ୍ରବଣ ମାଧ୍ୟମରେ ଅବଗାହନ କରୁଛନ୍ତି, ସ୍ନାନ କରୁଛନ୍ତି ଶ୍ରବଣ ମାଧ୍ୟମରେ, ସେମାନେ ସତ୍ୟ ପୁନା ସାଙ୍ଗେ ସାଙ୍ଗେ ସେମାନେ ପବିତ୍ର ହୋଇଯାଉଛନ୍ତି। ବର୍ଣ୍ଣନା କରାଯାଇଛି ପଦ୍ମପୁରାଣରେ ଯେ ଯେଉଁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ରହିଛି, ବିଭିନ୍ନ ପ୍ରକାର ପାପ କାର୍ଯ୍ୟ ରହିଛି, ତେଣୁ କ'ଣ କ'ଣ ସବୁ ରହିଛି ନା ଅପ୍ରାରବ୍ଧମ, ଆମେ ଯେଉଁମାନେ ପ୍ରାରବ୍ଧ ଆସିନି ଅପ୍ରାରବ୍ଧମ ଫଳ ପାପମ, ଏଇ ପାପର ବିଭିନ୍ନ ପ୍ରକାର ସ୍ତର ରହିଛି। ଅପ୍ରାରବ୍ଧ ଆମର ଗଚିତ ହେଇକି ରହିଛି, ପୁଣି କେବେ ପାଇବା ଅପ୍ରାରବ୍ଧମ ଫଳ ପାପମ। କୁଟମ, କୁଟମ କହିଲେ ଗଚିତ ହେଇକି ରହିଛି, ସେ ମଧ୍ୟ ଗଚିତ ହେଇକି ରହିଛି, ଅପ୍ରାରବ୍ଧ ପରେ ଆସିବ, ପ୍ରାରବ୍ଧ ପରେ ଅପ୍ରାରବ୍ଧ ଆସିବ, କୁଟ ଆହୁରି ପରିସ୍ଫୁଟ ହେଇନାହିଁ, କୁଟ ଅବସ୍ଥାରେ ରହିଛି। ଏବଂ ବୀଜ, ବୀଜରୁ ପୁଣି ଫଳମୁଖ ହେବ, ବୀଜ ଅବସ୍ଥାରେ ଅଛି ବା ଫଳମୁଖମ ବା ଫଳମୁଖ, ଯେଉଁ ଆଉ କିଛି ସମୟ ପରେ ସେ ଫଳିବ। ଏଇ ଯେଉଁ ବିଭିନ୍ନ ସ୍ତର ରହିଛି କ୍ରମେଣୈବ ପ୍ରଲିୟତେ, ଏ ଆସ୍ତେ ଆସ୍ତେ ସବୁ ନଷ୍ଟ କରିଦେବ। ବିଷ୍ଣୁ ଭକ୍ତି ରତାତ୍ମନା, ଯେଉଁମାନେ ଭଗବାନଙ୍କର ଭକ୍ତି କରୁଛନ୍ତି, ବିଷ୍ଣୁ ଭକ୍ତି ରତାତ୍ମନା, ଏ ଭକ୍ତିର ମଧ୍ୟ ବିଭିନ୍ନ ପ୍ରକାର ସ୍ତର ରହିଛି। ପ୍ରଭୁପାଦ ମହାରାଜ ଭାଗବତମ ସପ୍ତମ ସ୍କନ୍ଧରେ ଏ କଥାଟି କହିଛନ୍ତି, ସପ୍ତମ ସ୍କନ୍ଧ ନା କେଉଁଠି ସେଇଟା କହିଛନ୍ତି, ଷଷ୍ଠ ସ୍କନ୍ଧରେ ଯେଉଁ ରହିଛି ଭଗବାନ ଭକ୍ତି ରହିଛି ତାକୁ ବିଭିନ୍ନ ପ୍ରକାର ବିଭକ୍ତ କରାଯାଇଛି, ବିଭିନ୍ନ ଭାଗରେ ବିଭକ୍ତ କରାଯାଇଛି। କ'ଣ କ'ଣ ସେ ପାପ ନା ଯେଉଁ ଅଜାମିଳେ ଅଜାମ ସପ୍ତସ୍କନ୍ଧରେ ଅଛି ବୋଧେ, ସେ ଯେଉଁ ଭଗବାନଙ୍କର ନାମ ନେଇଥିଲେ ବିଭିନ୍ନ ପ୍ରକାର ସ୍ତର ରହିଛି ସବୁ, ଇଏର ଭକ୍ତିର ମଧ୍ୟ ବିଭିନ୍ନ ପ୍ରକାର ସ୍ତର ରହିଛି। ତେଣୁ ସେଥିରେ ବର୍ଣ୍ଣନା କରାଯାଇଛି ଯେ ଯେଉଁମାନେ ଭକ୍ତିର ସାମାନ୍ୟ କିଛି ସ୍ତର ପ୍ରାପ୍ତ ହୋଇଛନ୍ତି ସେମାନେ ସବୁକିଛି ପାପରୁ ମୁକ୍ତ ହୋଇଯାଉଛନ୍ତି। ପାଉନି, ବହୁତ ସୁନ୍ଦର ଭାବରେ ସେଇଟା ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ ଯେଉଁ ରହିଛି ଅଜାମିଳ ଅଜାମିଳ ସେଭଳି ଭାବରେ ସବୁକିଛି ପାପରୁ ମୁକ୍ତ ହୋଇଗଲେ,
ସେ ପାଉଥିଲେ ଦେଖିବା ସେଇଟା ରହିଥିଲେ। ତେଣୁ ଏପରି ସଦ୍ୟ ପୁନାଟି ଜଗତା ସମସ୍ତ ଜଗତକୁ ପବିତ୍ର କରିଦେଉଛନ୍ତି ଭଗବାନଙ୍କର ଯଶ। ତେଣୁ ସ୍ୱପଚାର ଏମିତିକି ଅତି ନିଚ କୂଳରେ ଜନ୍ମ ହୋଇଥିଲେ ମଧ୍ୟ, ଚଣ୍ଡାଳ କୂଳରେ ଜନ୍ମ ହୋଇଥିଲେ ମଧ୍ୟ ସେ ମଧ୍ୟ ପବିତ୍ର ହୋଇଯାଉଛି। ଆଉ ଯେଉଁମାନେ ଉନ୍ନତ ଅଛନ୍ତି ତାଙ୍କ କଥା କ'ଣ କହିବା, ପ୍ରଭୁପାଦ ମହାରାଜ ସେ ଶ୍ଳୋକଟି ଉଦ୍ଧାର କରିଛନ୍ତି ତାଙ୍କ ପର୍ବରେ ଭଗବତ ଗୀତା ନବମ ଅଧ୍ୟାୟ 30-32 ଏଇ ତିନୋଟି ଶ୍ଳୋକରେ ଭଗବାନ ଏଇଟା କହିଛନ୍ତି, କହୁଛନ୍ତି ଯେ ଅଭିଷେକ ଶୁଦ୍ରାଚାରୋ ଭଜତେ ମାଁ ଅନନ୍ୟ ଭା ସାଧୁରେବ ସ ମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ଈଶ କ୍ଷିପ୍ରଂ ଭବତି ଧର୍ମାତ୍ମା ସଶ୍ୱଶାନ୍ତି ନିଗଚ୍ଛନ୍ତି କୌନ୍ତେୟ ପ୍ରତି ଜାନି ନମେ ଭକ୍ତ ପ୍ରନଶ୍ୟତି ମାଙ୍ଗି ପାର୍ଥ ଉପାସ୍ୟ ଯୋ ବିଶୁ ପାପ ଜନୟୋ ସ୍ତ୍ରୀ ଓ ବୈଶ୍ୟ ତଥା ଶୁଦ୍ରା ଦେବୀ ଜାନି ପରାଙ୍ଗତେ। ଯେଉଁମାନେ ଭଗବାନଙ୍କର ଶରଣରେ ଯାଇଛନ୍ତି, ଯେତେ ଦୂରାଚାରୀ ବ୍ୟକ୍ତି ହେଲେ ମଧ୍ୟ, ସୁଦୂରାଚାରୀ ଖାଲି ଦୂରାଚାରୀ ନୁହଁ ଅତ୍ୟନ୍ତ ଦୂରାଚାରୀ ବ୍ୟକ୍ତି ହେଲେ ମଧ୍ୟ ସେ ପୁଣ୍ୟବାନ ବ୍ୟକ୍ତିରେ ପରିଣତ ହୋଇଯିବେ। ଅଭିଚେତ ସୁଦୂରାଚାର ସେ ସାଧୁରେ ପରିଣତ ହୋଇଯିବେ। ଯଦି ଭଗବାନଙ୍କର ଭଜନ କଲେ ସାଧୁରେ ଏକ ସମନ୍ତବ୍ୟ ତାକୁ ସାଧୁ ବୋଲି କୁହାଯିବ, କାରଣ ସେ ଠିକ୍ ରାସ୍ତାରେ ଆସି ପହଞ୍ଚନ୍ତି। ଏବଂ ତାଙ୍କୁ ସାଧୁ ହେବା ପାଇଁ ବହୁତ ସମୟ ଲାଗିବ ନା ନା ନା, ସେମାନେ କ୍ଷିପ୍ରଂ ଭବତି ଧର୍ମାତ୍ମା, ଖୁବ୍ ଶୀଘ୍ର ସେମାନେ ଧର୍ମାତ୍ମାରେ ପରିଣତ ହୋଇଯିବେ ଏବଂ ଶାଶ୍ୱତ ଶାନ୍ତି ନିଗଚ୍ଛନ୍ତି, ପୂର୍ଣ୍ଣ ଶାନ୍ତି ସେମାନେ ପ୍ରାପ୍ତ ହେବେ। ଏବଂ କୌନ୍ତେୟ ପ୍ରତି ଜାଣି ହିଁ ନାମେ ଭକ୍ତ ପ୍ରଣଶ୍ୟତି, ଏ ଭଗବତ ଗୀତାରେ ଇଏ ଗୋଟିଏ ଶ୍ଳୋକ, ଏଇ ହେଉଛି ସବୁଠାରୁ ଏଇ ଶ୍ଳୋକଟି ଅନ୍ୟ ଶ୍ଳୋକଠାରୁ ଅଲଗା ରହିଛି ଏ ଶ୍ଳୋକ। କାହିଁକି ନା ଏଠି ଭଗବାନ ନିଜେ କହୁନାହାନ୍ତି, ପ୍ରତିଜ୍ଞା କରୁନାହାନ୍ତି, ଏଇ ଆଉ ଗୋଟେ ସ୍ଥାନରେ ଭଗବାନ ନିଜେ ପ୍ରତିଜ୍ଞା କରିଛନ୍ତି ଅଷ୍ଟାଦଶ ଅଧ୍ୟାୟରେ ସତ୍ୟଙ୍କେ ପ୍ରତିଜ୍ଞାନେ ପ୍ରିୟସିମି, ସେଠି ନିଜେ ପ୍ରତିଜ୍ଞା କରିଛନ୍ତି। କିନ୍ତୁ ଏ ଶ୍ଳୋକରେ ଭଗବାନ ନିଜେ ପ୍ରତିଜ୍ଞା ନ କରି ଅର୍ଜୁନ କହୁଛନ୍ତି ତୁମେ ପ୍ରତିଜ୍ଞା କର। ଆମର ଯେଉଁ ଭଗବତ ଗୀତା ରହିଛି ଏଇ ଶ୍ଳୋକଟି ଭୁଲ ରହିଛି ଟ୍ରାନ୍ସଲେସନ୍, ଏଇଟା ହେବା କଥା ହେ କୁନ୍ତି ପୁତ୍ର ତୁମେ ଠିକ୍ ଭାବରେ ଘୋଷଣା କର ଯେ ମୋର ଭକ୍ତର କେବେ ହେଲେ ବିନାଶ ହୁଏ ନାହିଁ। କିନ୍ତୁ ଆମର ସେଠି ଟ୍ରାନ୍ସଲେସନ୍ ରହିଯାଇଛି ମୁଁ ଠିକ୍ ଭାବରେ ଘୋଷଣା କରୁଛି, ଏପଟେ ଏପଟେ ମୋତେ ଆହୁରି ଠିକ୍ ରହିଛି। ଇଏ ଶ୍ଳୋକ ଯେତେ 700 ଶ୍ଳୋକ ଭିତରେ ଇଏ ଗୋଟିଏ ଏଭଳି ଶ୍ଳୋକ ଯେଉଁ ଶ୍ଳୋକରେ ଭଗବାନ ନିଜେ କଥା ନ କହିକିରି ଅର୍ଜୁନ କହୁଛୁ ତୁମେ ପ୍ରତିଜ୍ଞା କର, କୌନ୍ତେୟ ପ୍ରତି ଜାଣି ହିଁ ନା ଆମେ ଭକ୍ତ ପ୍ରଣଶ୍ୟତି, କୁନ୍ତିପୁତ୍ରକୁ କହୁଛନ୍ତି ତୁମେ ଘୋଷଣା କର। ଏମିତି କ୍ରିଷ୍ଣଚକ୍ର ଠାକୁର କହୁଛନ୍ତି ତୁମେ ଖାଲି ପାଟିରେ ଘୋଷଣା କର ନା, କାହାଳି ସବୁ ବିଭିନ୍ନ ପ୍ରକାର ବାଦ୍ୟ ବଜାଇକିରି ଘୋଷଣା କର, କେଉଁଠି ଘୋଷଣା କରିବା ନା ଯେଉଁଠି ବିବାଦ ହେଉଛି, ପ୍ରକୃତରେ ଭଗବାନ ରକ୍ଷା କରୁଛନ୍ତି ନାହିଁ, ଯେଉଁ ବିବାଦ ହେଉଛି ବିବାଦ ସ୍ଥାନରେ ଯାଇକିରି ସବୁ କାହାଳି ଫାଳି ବଜାଇକିରି ଜୋରରେ ଘୋଷଣା କର ଏଇଟାକୁ, ଯେ ନ ଆମେ ଭକ୍ତ ପ୍ରଣଶ୍ୟତି, ଭଗବାନର ଭକ୍ତର କେବେ ବିନାଶ ନାହିଁ, ନା ଆମେ ଭକ୍ତ ପ୍ରଣଶ୍ୟତି। ତେଣୁ ଅଭିଚେତ ଶୁଦ୍ରାଚାର ମାଙ୍ଗି ପାର୍ଥ ପାସ ଦ୍ୱିତୀୟ, ଭଗବାନ ଯେଉଁମାନେ ଆଶ୍ରୟ ନେଇଛନ୍ତି ଯେଉଁ ବି ସବୁ ପାପ ଜନୟୋ, ଯେତେ ପାପୀ ବ୍ୟକ୍ତି ହେଲେ ମଧ୍ୟ, ଭଗବତ ଗୀତାରେ ପାପ ଜନ ବୋଲି କୁହାଗଲା, ଭାଗବତରେ ସେମାନଙ୍କର ଆଉ ଗୋଟେ ବିସ୍ତାର କରାଯାଇଛନ୍ତି କେଉଁମାନେ ସବୁ ପାପ ଜନୟ, ଭାଗବତ ଦ୍ୱିତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ସେଟା କହିଛନ୍ତି ଯେ କିଏ କିଏ ନା କିରାତ ଆନ୍ଧ୍ର କଳିଙ୍ଗ ପୁଲକସା ଆଭୀର ଶୁମ୍ଭା ଜଗନ୍ନା ନିଷାଦୟ ଯେ ନିଜ ବାପା ଜପା ଶ୍ରେୟା ଶ୍ରେୟା ସୂର୍ଯ୍ୟନ୍ତ ତସ୍ମୀ ଦ୍ରବିଷ୍ଣମେନ, ଏମାନଙ୍କର ଏତେ ମଧ୍ୟ ସବୁ ପ୍ରକାର ଲିଷ୍ଟ ଦେଇପାରିଲେ ନାହିଁ, ଆହୁରି ବହୁତ ପ୍ରକାର ପାପୀ ବ୍ୟକ୍ତି ଅଛନ୍ତି, ସେମାନେ ସମସ୍ତେ ଦ୍ୱିତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ମଙ୍ଗଳାଚରଣରେ ଏ କଥାଟି କହୁଛନ୍ତି ଯେ କିରାତ ହୁଣ ଆନ୍ଧ୍ର ଏସବୁ ବିଭିନ୍ନ ପୃଥିବୀର ବିଭିନ୍ନ ସ୍ଥାନର ବ୍ୟକ୍ତି ଏମାନେ ସବୁ, ସେମାନେ କିଏ କିଏ ନା କିରାତ ହେଉଛନ୍ତି ଭଗବାନଙ୍କର ସହିତ ଯିଏ ସଙ୍ଗ ହୋଇଥିଲେ, କିରାତ କିରାତ ବ୍ୟକ୍ତି ସେ ଭଗବାନଙ୍କର ସଙ୍ଗ ହୋଇଥିଲେ, କିରାତ
ସେଇ ବହୁତ ଆଦିବାସୀ ସ୍ତରରେ ସେମାନେ ବହୁତ ନିଜ ସ୍ତରରେ ଅଛନ୍ତି, ବହୁତ ପ୍ରକାର ପାପ କାର୍ଯ୍ୟ କରନ୍ତି। ହୁଣ ହେଉଛନ୍ତି କ'ଣ ନା ଜର୍ମାନୀର ବ୍ୟକ୍ତିମାନେ ହୁଣ। ଆନ୍ଧ୍ର ଆମର ରହିଛି ଏଠି ଓଡ଼ିଶା ଭାରତବର୍ଷରେ ଆନ୍ଧ୍ର ପୁଲିନ୍ଦ ପୁର୍କସା ଏମାନେ ହେଉଛନ୍ତି ଗ୍ରୀସ୍ର ସେମାନେ ଭାବୁଛନ୍ତି ନିଜକୁ ଆର୍ଯ୍ୟ ବୋଲି କହୁଛନ୍ତି, କିନ୍ତୁ ପ୍ରକୃତରେ ସେମାନେ ଏଇଭଳି ଭାବରେ ଆର୍ଯ୍ୟ ସ୍ତରର ପାପୀମାନଙ୍କର ସର୍ବୋଚ୍ଚ ନିମ୍ନ ସ୍ତରରେ ଅଛନ୍ତି ସେମାନେ ଗ୍ରୀସ୍ର ଲୋକମାନେ। ଏବଂ ଆଭିର ଶୁମ୍ଭା ଏମାନେ ହେଉଛନ୍ତି ସିନ୍ଧୁ ସୌବେରୀର ରାଜା ଯିଏ ଥିଲେ ଆସିଥିଲେ, ରାଜା ରୋହଣ ଆସିଥିଲେ, ସେ ସିନ୍ଧୁର ବ୍ୟକ୍ତିମାନେ ଏମାନେ ମଧ୍ୟ ଏମାନେ ସବୁ ବହୁତ ପାପାଚାରୀ ବ୍ୟକ୍ତି। ଏବଂ ଯବନା କହିଲେ ଯେଉଁମାନେ ଟର୍କିର ଲୋକମାନେ ଯବନା। ଏବଂ ଖସାଦେୟ କହିଲେ ମଙ୍ଗୋଲିଆନ ବ୍ୟକ୍ତିମାନେ, ଯେଉଁମାନେ ଖସାଦେୟ ସେମାନେ ମଙ୍ଗୋଲିଆନ। ଏବଂ ଆହୁରି ଆହୁରି ବହୁତ ପାପୀ ବ୍ୟକ୍ତି ଅଛନ୍ତି, ଯିଏ ନିଏ ଯେ ବାପା ଆହୁରି ବହୁତ ପାପୀ ବ୍ୟକ୍ତି ଅଛନ୍ତି, କେତେ ପାପୀଙ୍କର ମୁଁ ନାମ ନେବି। ତେଣୁ ଏମାନେ ସମସ୍ତେ ଯଦି ଉପାଶ୍ରୟାଶ୍ରୟା ଯଦି ଭଗବାନଙ୍କର ସବୁ ଯେଉଁମାନେ ଆଶ୍ରୟ ନେଇଛନ୍ତି, ଭଗବାନଙ୍କର ତ ଆଶ୍ରୟ ଏମାନେ ପସିବୁଲ୍ ନୁହଁ, କାରଣ ଏମାନେ ତ ଭଗବାନ ଜାଣିନାହାନ୍ତି ଭଗବାନ କ'ଣ ଆଶ୍ରୟ ନେବେ, ଏମାନେ ପାପଚାରରେ ଲିପ୍ତ ରହିଛନ୍ତି, ଭଗବାନ ନାହାନ୍ତି ବୋଲି ଘୋଷଣା କରୁଛନ୍ତି, ନିଜକୁ ଭଗବାନ ବୋଲି ଘୋଷଣା କରୁଛନ୍ତି, ଏଇଭଳି ପାପୀ ବ୍ୟକ୍ତି ସେମାନେ, ଆଉ ସେମାନେ କ'ଣ ଭଗବାନଙ୍କ ଆଶ୍ରୟରେ ଆସିବେ। କିନ୍ତୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଯାଇ ତାଙ୍କୁ ଉଦ୍ଧାର କରନ୍ତି, ସେମାନେ ଆସିପାରିବେନି ଭଗବାନ ପାଖକୁ, ଆଉ ଭଗବାନ ଭକ୍ତଙ୍କ ପାଖକୁ ଆସିପାରିକି ଉଦ୍ଧାର ହେବେ ନାହିଁ, କିନ୍ତୁ ଭଗବାନ ଭକ୍ତ ତାଙ୍କ ପାଖକୁ ଯାଇ ତାଙ୍କୁ ଉଦ୍ଧାର କରନ୍ତି। ଇଏ ହେଉଛି ଶୁଦ୍ଧନ୍ତି ତସ୍ମୈ ପ୍ରଭୁ ବିଷ୍ଣୁମେ ନମଃ, ଇଏ ଭଗବାନଙ୍କ ପ୍ରଭାବ, ଭଗବାନଙ୍କର ଶକ୍ତି ଏଭଳି ଭାବରେ। ତେଣୁ ସେଇ ଭଗବାନ ଶକ୍ତିକୁ ସ୍ମରଣ କରି ମଙ୍ଗଳାଚରଣରେ ସୁଖଦେବ ଗୋସ୍ୱାମୀ ଭଗବାନ ପ୍ରଣାମ କରୁଛନ୍ତି। ତେଣୁ ଏଭଳି ଭାବରେ ଅନେକ ପାପୀ ବ୍ୟକ୍ତି ଅଛନ୍ତି, ସେମାନେ ଭଗବାନ ଏଠି କହୁଛନ୍ତି ସୋପଚାର ଯେଉଁମାନେ ଉନ୍ନତ କୋଟିରେ ଅଛନ୍ତି ତାଙ୍କ କଥା ଛାଡ଼ନ୍ତି, ସେମାନେ ଭଗବାନ ଶରଣ ଯିବା କଥା, କିନ୍ତୁ ତଥାପି ସେମାନେ ଯାଉନାହାନ୍ତି ମଧ୍ୟ, ଏଇଭଳି ଆଶ୍ଚର୍ଯ୍ୟ। ଯେଉଁମାନେ ନିଚ କୋଳରେ ଅଛନ୍ତି ସେମାନେ ଭଗବାନ ଶରଣ ଯାଉନାହାନ୍ତି, ସେଠି ଆଶ୍ଚର୍ଯ୍ୟ ବା ନାହିଁ, କାରଣ ସେମାନେ ନିଚ କୋଳରେ ଅଛନ୍ତି। ଯେଷାମ ତୁ ଅନ୍ତର୍ଗତ ପାପମ ଜନାନାମ ପୁଣ୍ୟକର୍ମଣାମ ତେ ତନ୍ତ ନିର୍ମୃତ ବନ୍ଧୁତିମାନ ଦୃଢ଼ବ୍ରତା, ଯେଉଁମାନଙ୍କ ପାପକର୍ମର ଫଳ ଶେଷ ହୋଇଯାଇଛି, ପୁଣ୍ୟକର୍ମର ଫଳ ଆରମ୍ଭ ହୋଇଛି, ସେମାନେ ଭଗବାନ ଭଜନ କରିବେ। କିନ୍ତୁ ପୁଣ୍ୟକର୍ମ ଥାଇକରି ମଧ୍ୟ ଉନ୍ନତ ଗୁଡ଼େ ଜନ୍ମ ହୋଇକରି ମଧ୍ୟ ତଥାପି ସେମାନେ ଭଗବାନଙ୍କର ଆଶ୍ରୟ ନେଉନାହାନ୍ତି, ଇଏ ଗୋଟେ ଆଶ୍ଚର୍ଯ୍ୟ। ତେଣୁ ପ୍ରହ୍ଲାଦ ମହାରାଜ ସେ ଆଶ୍ଚର୍ଯ୍ୟ କଥା କହିଛନ୍ତି, ବିପ୍ରା ଦୁଷଡ଼ ଗୁଣ ଯୁତ ଅରବିନ୍ଦ ନାଗ ପାଦ ଅରବିନ୍ଦ। ତେଣୁ ଏମାନେ ସୋପଚାର ବିକୁଣ୍ଠ ଭଗବାନ ବୈକୁଣ୍ଠପତି ବିକୁଣ୍ଠ, ଯେଉଁଠି କୁଣ୍ଠା ନାହିଁ କେଉଁଠି ଦୁଃଖ ନାହିଁ, ସବୁ ଆନନ୍ଦ ସବୁବେଳେ ବଢ଼ି ବଢ଼ିକି ଯାଉଛି ସେଠି ବହୁତ ଜଗତରେ। ସେହି ଭଗବାନଙ୍କର ଦଶ ଯେଉଁମାନେ ଗାନ କରୁଛନ୍ତି, ଅବଗାନ କରୁଛନ୍ତି, ଶ୍ରବଣ ମାଧ୍ୟମରେ ସ୍ନାନ କରୁଛନ୍ତି, ଆମେ ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଏ ଗୀତା ମହାତ୍ମାରେ, ଯେ ଯେଉଁମାନେ କ'ଣ ସ୍ନାନ ଦିନେ ଜଳ ସ୍ନାନ ଦିନେ ଦିନେ ସକୃତ ଗୀତା ବସି ସ୍ନାନ କୁହାଯାଇଛି, ଯେଉଁମାନେ ସ୍ନାନ କରୁଛନ୍ତି ଜଳ ସ୍ନାନ କରୁଛନ୍ତି ତାଙ୍କର ଶରୀରର ମଇଳାକୁ ସଫା କରୁଛନ୍ତି, ବା ଗଙ୍ଗାରେ ଯେଉଁମାନେ ସ୍ନାନ କରୁଛନ୍ତି ସ୍ନାନ କଲେ ଆସୁଛନ୍ତି ତାଙ୍କର ପାପ ଦୌଦ ହେଉଛି। କିନ୍ତୁ ଏଇ ଯେଉଁ ଭଗବାନଙ୍କର ଯେଉଁ ରହିଛି ଦଶ ରୂପକ ଗାନ ଭଗବତ ଗୀତା ଯେଉଁମାନେ ଗାନ କରୁଛନ୍ତି ଜଳ ସ୍ନାନ ଦିନେ ସକୃତ ଗୀତା ବସି ସ୍ନାନ ସକୃତ ଥରେ ମାତ୍ର ଜଣେ ଗୀତା ବସି ଗୀତା ରୂପକ ଅମ୍ବସି ଜଳରେ ସ୍ନାନ କରୁଛନ୍ତି, ତାହେଲେ ସକୃତ ଗୀତା ବସି ସ୍ନାନ ସଂସାର ମନ ନାଶନ, ଆମର ଶରୀରର ମହିଳାକୁ ଦୂର କରୁଛେ ଆମର ନଦୀରେ ସ୍ନାନ କରି, କିନ୍ତୁ ସଂସାର ମହିଳାକୁ ଯେକୌଣସି ନଦୀରେ ସ୍ନାନ କଲେ ହେବ ନାହିଁ। କିନ୍ତୁ ଏ ଯେଉଁ ଭଗବତ ଗୀତା ରୂପକ ଅମୃତ, ଏ ଯେଉଁ ଗୀତା ରୂପକ ନଦୀ ରହିଛି, ଇଏ ହେଉଛି ସକୃତ ଗୀତା ବସି ସ୍ନାନ, ଗୀତା ରୂପକ ଅମ୍ବିଶି ଗୀତା ରୂପକ ଜଳ ଗୀତା ରୂପକ ନଦୀରେ ସକୃତ ଥରେ ଯଦି ଜଣେ ସ୍ନାନ କରିଛନ୍ତି ତାର ସଂସାର ମୂଳ ନାଶନ, ତାଙ୍କର ସଂସାର ମୂଳ ଚାଲିଯିବ। ସେଥିପାଇଁ
ଶଙ୍କରାଚାର୍ଯ୍ୟ ତାଙ୍କର ମୋ ଉଦ୍ଧାରରେ କହିଲେ ଯେ ଭଗବତ ଗୀତା କିଞ୍ଚିତ ଗୀତା ଗଙ୍ଗା ଜଳ କଣିକା ଗୀତା ଶକ୍ରୁ ଦେବୀ ଜେନ ମୁରାର ସମର୍ଚ୍ଚା ପ୍ରିୟ ଚର୍ଚ୍ଚା
ଜମ ତାଙ୍କର ଚର୍ଚ୍ଚା କରିବେ ନାହିଁ ତାଙ୍କ ବିଷୟରେ ଜମ ମଧ୍ୟ ଚର୍ଚ୍ଚା କରୁଛନ୍ତି ପାପୁଣ୍ୟ ବ୍ୟକ୍ତିମାନଙ୍କୁ ସେ ଚର୍ଚ୍ଚା କରୁଛନ୍ତି
କିନ୍ତୁ ଯେଉଁମାନେ କ'ଣ ନା ଭଗବତ ଗୀତା କିଞ୍ଚିତ ଅଧିକା କିଛି ଜଣେ ଅଧ୍ୟୟନ କରିଛନ୍ତି ଭଗବତ ଗୀତା ଏବଂ ଗଙ୍ଗା ଜଳ ଲାଭ କଣିକା ପିଇତା ଟିକିଏ ସାମାନ୍ୟ ଗଙ୍ଗା ଜଳକୁ ପାନ କରିଛନ୍ତି ତାହେଲେ ଗଙ୍ଗା ଜଳ ଲାଭ କଣିକା ପିତା ଭଗବତ ଗୀତା କିଞ୍ଚିତ ଅଧିକା ଗଙ୍ଗା ଜଳ ଲାଭ କଣିକା ପିତା ପ୍ରିୟତୀତସ୍ୟ ଜମେନ ନ ଚର୍ଚ୍ଚା ଜମ ତାଙ୍କର ଚର୍ଚ୍ଚା କରିବେ ନାହିଁ ତାଙ୍କର ମନା କରିଦେଇଛନ୍ତି ତାଙ୍କ ଭକ୍ତମାନଙ୍କୁ ତାଙ୍କର ଦୂତମାନଙ୍କୁ ତୁମେ ତାଙ୍କକୁ ଯିବ ନାହିଁ ପ୍ରିୟତୀତସ୍ୟ ଜମେନ ନ ଚର୍ଚ୍ଚା ତେଣୁ ଭାଗବତମରେ ପଞ୍ଚମ ସ୍କନ୍ଧରେ ଦେବତାମାନେ ଏ କଥା କହୁଛନ୍ତି ସ୍ତୁତିରେ ଭଗବାନଙ୍କୁ ମାର୍ଗନ୍ତି ଯେତେ ମୁଖପଦ୍ମ ନିଡ଼େଇ ଛନ୍ଦ ସୁପନେଇ ଋଷୟୋ ବିବିକ୍ତି ଯଶ୍ୟାମର୍ଷୋତ୍ତରୀଶ୍ୱରାୟ ପଦମ ପଦମ ତୀର୍ଥ ପଦମ ପ୍ରପନ୍ନ ଏ ଶ୍ଳୋକର ଭାଷା ପଦ୍ମରେ ଦେଇକି ଉଦ୍ଧାର କରିଛନ୍ତି ଶଙ୍କରାଚାର୍ଯ୍ୟଙ୍କ କଥା କହିଲେ ମାର୍ଗନ୍ତି ଯେତେ ମୁଖପଦ୍ମ ନିଡ଼େଇ ଜଣେ ଭଗବାନଙ୍କର ମୁଖପଦ୍ମ ଯେଉଁ ରହିଛି ଇଏ ଗୋଟେ ନିଡ଼ ଭଳି ବସା ଭଳି ଏମାନେ ମୁନି ଋଷିମାନେ ସେମାନେ ସେଇ ଭଗବାନଙ୍କ ମୁଖପଦ୍ମକୁ ଆଶ୍ରୟ ନେଇଛନ୍ତି ମାର୍ଗନ୍ତି ତାଙ୍କର ପଥ ହେଉଛି ସେଇଟା ମୁଖପଦ୍ମ ନିଡ଼େଇ ଛନ୍ଦ ସୁପର୍ଣ୍ଣେଇ ଋଷୟ ବିବିକ୍ତି ସୁପର୍ଣ୍ଣ ସେମାନେ ଗୋଟେ ପକ୍ଷୀ ଭଳି ମୁନି ଋଷିମାନେ ପକ୍ଷୀ ଭଳି ଭଗବାନଙ୍କ ମୁଖପଦ୍ମ ହେଉଛି ତାଙ୍କର ନିଡ଼ ଏବଂ କିଭଳି ସେମାନେ ଯିବେ ତାଙ୍କର ଡେଣାକୁ ଉଡ଼ିବା ପାଇଁ କିଭଳି ଯିବେ ନା ଛନ୍ଦ ଏ ଯେଉଁ ଶାସ୍ତ୍ର ବାଣୀ ସବୁ ରହିଛି ହେଉଛି ଭଗବାନଙ୍କର ହେଉଛି ପକ୍ଷୀକର ଋଷି ରୂପକ ପକ୍ଷୀକର ଏବଂ ଡେଣା ଛନ୍ଦ ସୁପର୍ଣ୍ଣ ଏଇ ଋଷୟ ବିବିକ୍ତି ଋଷିମାନେ ଏହିଭଳି ଭାବରେ ଶୁଦ୍ଧ ହୋଇଯାଉଛନ୍ତି ମାର୍ଗନ୍ତି ଯେତେ ମୁଖପତ୍ର ନେଡ଼େଇ ଛନ୍ଦ ସୁପର୍ଣ୍ଣ ଋଷୟ ବିବିକ୍ତି ଯଶ୍ୟାବମର୍ଷୋ ଚରିତ୍ ବରାୟା ଯଶ୍ୟା ଆଭ ମର୍ଷୋ ଶରୀର ବରାୟ ଯେଉଁ ଭଗବାନଙ୍କର ଯେଉଁ ଦଶ ରହିଛି ବା ଭଗବାନଙ୍କ ପାଦପତ୍ରରୁ ନିର୍ଗତ ଯେଉଁ ଗଙ୍ଗା ଦେବୀ ତାଙ୍କର ପଦମ ପଦମ ତୀର୍ଥ ପଦମ ପ୍ରପନ୍ନା ପ୍ରତି ପଦେ ପଦେ ଗଙ୍ଗାର ନଦୀରେ ସେମାନେ ଆଶ୍ରୟ ନେଇଛନ୍ତି ସେଥିପାଇଁ ପରୀକ୍ଷିତ ମହାରାଜ ଗଙ୍ଗା ନଦୀରେ ଆଶ୍ରୟ ନେଲେ ଅଭିଶାପ ପ୍ରାପ୍ତ ହୋଇଥିଲେ ସେ ତାଙ୍କର ରାଜଧାନୀରେ ବସିକି ବି କଥା ହୋଇପାରିଥାନ୍ତା ମୁନିମାନଙ୍କୁ ଡାକିପାରିଥାନ୍ତେ ବା ସେ ଯେଉଁ ଆସି ପହଞ୍ଚିଗଲେ ମୁନିମାନଙ୍କୁ ଡାକିବା ପଡ଼ିଲାନି ମୁନିମାନେ ଆସି ପହଞ୍ଚିଗଲେ କିନ୍ତୁ ସେ ଆସିଲେ ଗଙ୍ଗା ନଦୀ ତାକୁ ଆସିଲେ କାହିଁକି ନା ଗଙ୍ଗା ନଦୀ ଭଗବାନ ପାଦପଦ୍ମରୁ ଆସିଛନ୍ତି ତେଣୁ ଗଙ୍ଗାର ଆଶ୍ରୟ ନେଲେ ସେ ଭଗବାନ ପାଖରେ ପହଞ୍ଚିବେ ଏଇ ଆଶା ନେଇକି ସେ ଗଙ୍ଗା ନଦୀରେ ଆସି ପହଞ୍ଚିଥିଲେ ତେଣୁ ଭାଗବତଙ୍କର ଅନ୍ତିମରେ ଯେତେବେଳେ ସୁଖଦେବ ଗୋସ୍ୱାମୀ ଏ ସୁଧ ଗୋସ୍ୱାମୀ ଭାଗବତଙ୍କୁ ବିଶ୍ରାମ ଦେବେ ତା ପୂର୍ବରୁ ଏଇ ଭାଗବତ ମହିମାରେ ଗଙ୍ଗା ଦେବୀଙ୍କର ମହିମା କୁହାଯାଉଛି ନିମ୍ନ ଗାନ ଯଥା ଗଙ୍ଗା ଯେତେ ନଦୀ ଅଛନ୍ତି ନିମ୍ନ ଗାନ ଯେତେ ଅଛନ୍ତି ନଦୀ ତାହାକୁ ଶ୍ରେଷ୍ଠ ହେଉଛନ୍ତି ଗଙ୍ଗା ନିମ୍ନ ଗାନ ଯଥା ଗଙ୍ଗା ଦେବାନଂ ଅଚ୍ୟୁତ ଯଥା ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଅଚ୍ୟୁତ ଏବଂ ବୈଷ୍ଣବାନଂ ଯଥା ଶମ୍ଭୁ ବୈଷ୍ଣବମାନଙ୍କ ଭିତରେ ଶମ୍ଭୁ ହେଉଛନ୍ତି ଶ୍ରେଷ୍ଠ ଏବଂ ପୁରାଣ ଇଦଂ ତଥା ଯେତେ ପୁରାଣ ଅଛନ୍ତି ସବୁ ପୁରାଣ ଭିତରେ ଇଦମ୍ ପୁରାଣ ଏଇ ଭାଗବତ ପୁରାଣ ହେଉଛି ଶ୍ରେଷ୍ଠ ପୁରାଣ ସୁଧ ଗୋସ୍ୱାମୀ ସୌନକା ଦେଶୀ କହୁଛନ୍ତି ଏ ଭାଗବତ ମହାତ୍ମ୍ୟ ତେଣୁ ଏଇ ଯେଉଁ ଗଙ୍ଗା ପଦମ ପଦମ ତୀର୍ଥମ ପଦମ ପ୍ରପନ୍ନା ସେଇ ଭଗବାନଙ୍କ ଯଶ ରୂପକ ନଦୀରେ ଯେଉଁମାନେ ଅମୃତ ଯେଉଁମାନେ ସ୍ନାନ କରୁଛନ୍ତି ସେମାନେ ତାଙ୍କର ସମସ୍ତ କିଛି ଦୋଷ ଦୂର ହୋଇଯାଉଛି ସମସ୍ତ ଜଗତ ବି ମୋ ଭଗବାନଙ୍କ ନାମ ଯଶରେ ମହାତ୍ମାରେ ସମସ୍ତ ଜଗତ ପବିତ୍ର ହୋଇଯାଉଛି ଜଗତ ପବିତ୍ର ପବିତ୍ର କରିଛି ଏକଥା କୁହାଯାଇଛି ନାରଦଂଶ କଥା କହିଛନ୍ତି ନ ଯତ୍ପଥ ଚିତ୍ର ପଦମ ଜଗତ ପବିତ୍ର ପ୍ରଗୁଣିତ କରିଛି ଭଗବାନଙ୍କର କଥା ଭୁଲ ଭାଲ ହେଲେ ମଧ୍ୟ ତଦ୍ଭାଗ ବିଶ୍ୱପ୍ରଭୋ ଜନତାଗ ବିପ୍ଲବୋ ଯସ୍ମିନ୍ ପ୍ରତିଶ୍ଲୋକମ ଅବଦବତ୍ତବି ତାଙ୍କର ଭୁଲବାଲ ହେଲେ ମଧ୍ୟ କିନ୍ତୁ ତଥାପି ସେ ଜଗତକୁ ପବିତ୍ର କରିଦେବ। କିନ୍ତୁ ତଥାକୃତ ବହୁତ ସୁନ୍ଦର ଭାବରେ ବହୁତ ଆଳଙ୍କାରିକ ଭାବରେ ବହୁତ କଥା ରଚନା କରାଯାଇଛି କିନ୍ତୁ ହରିଙ୍କର ଦୋଷ ନାହିଁ ନା ବତଚିତ୍ରପଦନ ହରେଣ ଦୋଷୋ। ଏଇ ଦୁଇଟି ଶ୍ଳୋକ ଏତେ ଗୁରୁତ୍ୱପୂର୍ଣ୍ଣ ଭାଗବତମରେ ଅନ୍ତିମରେ ସୁଧ ଗୋସ୍ୱାମୀ ଏହି ଶ୍ଳୋକ ଦୁଇଟିକୁ ଉଦ୍ଧାର କରିଛନ୍ତି ଦ୍ୱାଦଶ ଦ୍ୱାଦଶ ଅଧ୍ୟାୟରେ ଭାଗବତ କ୍ରମରେ ସେ ଉଦ୍ଧାର କରିଛନ୍ତି। ନଜତ ବତଚିତ୍ରପଦନ ଏକଥା କହିଲେ ନାରଦମୁନି ବ୍ୟାସଦେବ କହୁଛନ୍ତି। ବ୍ୟାସଦେବ ତୁମେ ଯେଉଁ ରଚନା କଲ ବେଦ ଉପନିଷଦ ଇତ୍ୟାଦି ଆଗରେ ଭଗବାନଙ୍କ ହରିଙ୍କର ନାମ ରୂପ ଦୋଷ ଗୁଣ ଲୀଳା ବିସ୍ତାର ଭାବେ ବର୍ଣ୍ଣନା କଲ ନାହିଁ। ଧର୍ମ ଅର୍ଥ କାମ ମୂର୍ତ୍ତିକୁ ବିସ୍ତାର ଭାବେ ବର୍ଣ୍ଣନା କଲ କିନ୍ତୁ ସେଇଟା ହେଉଛି ବାୟସ ତୀର୍ଥ ସେଇଟା ହେଉଛି କାକର ତୀର୍ଥ। ହଂସମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। ଭଗବାନଙ୍କ ଗୁଣ ଏଭଳି ଶକ୍ତିଶାଳୀ ରହିଛି ଜଗତ ପବିତ୍ର ପ୍ରଗୃଣିତ କରିଛି ଜଗତକୁ ପବିତ୍ର କରିଦେବ ଭଗବାନ ମଧ୍ୟ ସେ କଥା କହୁଛନ୍ତି। ସଦ୍ୟ ପୁନାଜି ଜଗଦାର ଆଶ୍ୱପଚାର ବିକୁଣ୍ଠ ଚାଣ୍ଡାଳଠୁ ଆରମ୍ଭ କରି ସମସ୍ତଙ୍କୁ ପବିତ୍ର କରିଦେବ। ତେଣୁ ସୋହମ ଭବଦ୍ୟ ଉପଲବ୍ଧ ସୁଦୀର୍ଥ କୀର୍ତ୍ତି ତେଣୁ ମୁଁ ଏଇ ଯେଉଁ ମୋର କୀର୍ତ୍ତି ଯେଉଁ ଆସିଛି ଭଗବାନଙ୍କ ଦେଶ ଏଭଳି ଭାବରେ ରହିଛି ଏ ଯେଉଁ କୀର୍ତ୍ତି କେମିତି ଆସିଲା ନା ଭବଦ୍ୱି ତମେମାନେ ସବୁ ଆପଣମାନେ ସବୁ ଏଇ କଥା ପ୍ରଚାର କରୁଥିବାରୁ ଆଜି ମୋର ଦୋଷ ଖ୍ୟାତି ହେଇଛି। ଯଦି ଭଗବାନଙ୍କ ବିନମ୍ରତା ଭଗବାନ ପ୍ରହ୍ଲାଦ ମହାରାଜ କହିଛନ୍ତି ଭଗବାନଙ୍କର ଦୋଷ ଗାନ କଲେ ପ୍ରକୃତରେ ଦୋଷ ଗାନ ନ କଲେ ମଧ୍ୟ ଭଗବାନ ଦୋଷ ରହିବ କିନ୍ତୁ ଆମେ ଯଦି ଦୋଷ ଗାନ କରିବା ତାହେଲେ ଆମର ହିଁ ଦୋଷ ହେବ। ପ୍ରତିମୁଖସ୍ୟ ଯଥା ମୁଖଶ୍ରୀ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ଏ ଶ୍ଳୋକଟି କହିଛନ୍ତି। ଯେ ସୋହମ ପ୍ରଭୁ ସୋହମ ପ୍ରିୟସ୍ୟ ସୁହୃଦ ପ୍ରିୟ ଦେବତା ନୈବାତ୍ମନ ପ୍ରଭୁରୟମ ନିଜଲାଭ ପୂର୍ଣ୍ଣ ଭଗବାନଙ୍କର ଯଶ ଭଗବାନ ନିଜେ ପୂର୍ଣ୍ଣ ସେ ତାଙ୍କର ଯଶ ସବୁବେଳେ ପାଇଁ ରହିଛି ଆମେ ଗାନ ନ କଲେ ମଧ୍ୟ ତାଙ୍କର ଯଶ ରହିଛି। କିନ୍ତୁ ଆମେ ଯେଉଁ ଗାନ କରୁଛେ ଏହାଦ୍ୱାରା ଆମେ ଯଦି ଭଗବାନ କହିବେ ପ୍ରହ୍ଲାଦ ମହାରାଜକୁ ଯେ ତମେ ମୋର ଦୋଷ ଗାନ କରୁଛ ମୋର ମୋର କ'ଣ ଏଠାରେ ବାବାର୍ଥରେ ମାନେ ଇଏରେ ଟୀକାରେ କହୁଛନ୍ତି ଯେ ତମେ ମୋର ଦୋଷ ଗାନ କରୁଛ ତେଣୁ ଏଥିରେ ମୋର ପ୍ରତିଷ୍ଠା ହେଉଛି ମୋର ସୁଖ ପାଇଁ ତୁମେ କରୁଛ ଆଉ ତୁମ ପାଇଁ କ'ଣ ସୁବିଧା ହେଲା ଆଉ ମୁଁ ତୁମର କ'ଣ କରିପାରିଲି ତା ଦ୍ୱାରା ନା ପ୍ରଭୁ ନୈବାତ୍ମନ ପ୍ରଭୁ ଏପଟା କହିବେ ନାହିଁ ଆପଣ ନ ଏବ ଆପଣ ଏପଟା କହିବେ ନାହିଁ କାରଣ ଆପଣ ପ୍ରଭୁ ରହିବା ନିଜ ଲାଭ ପୂର୍ଣ୍ଣ ଆପଣ ନିଜ ଲାଭରେ ପୂର୍ଣ୍ଣ ଆପଣ ପ୍ରଶଂସା ଚାହୁଁନାହାନ୍ତି ଦେଶ ଚାହୁଁନାହାନ୍ତି କିନ୍ତୁ ଆପଣ ଦେଶ ସବୁବେଳେ ପାଇଁ ରହିଛି। ମାନଂ ଜନାଦ ଅବିଦୁଷ କରୁଣ ଭୁଣିତେ ପ୍ରଭୁ ଆମେ ଯେଉଁ ଆପଣଙ୍କୁ ଦୋଷବାହାନ କରୁଛୁ ଇଏ ଆପଣ କୃପା କରି କରୁଣା ଆମକୁ କରୁଛନ୍ତି ଯାହାଫଳରେ କି ଆମେ ଆପଣଙ୍କର ଦୋଷ ଗାନ କରୁଛୁ ଯେଭଳି ଭାବରେ ଯତ୍ ଯତ୍ ଯତୋ ଭଗବାନ ବିଦଧିତ ମାନମ ତତ୍ ମାନେ ପ୍ରତିମୁଖସ୍ୟ ଯଥା ମୁଖଶ୍ରୀ ଯଦି ଆମେ ଆଇନରେ ଆମ ମୁଖକୁ ଦେଖିବା ତାହେଲେ ଆମର ମୁଖ ଯଦି ଶୋଭିତ ହେଇନାହିଁ ମୁଖ ଯଦି ଅସୁନ୍ଦର ରହିଛି ଆଇନରେ ସୁନ୍ଦର ଦେଖାଯିବ ନାହିଁ ଆଇନା ଭିତରେ ପଶିକିରି ଆମେ ତାକୁ ସୁନ୍ଦର କରିପାରିବା ନାହିଁ। ଆମର ମୁଖକୁ ଯଦି ସୁନ୍ଦର କରିବା ତାହେଲେ ଆଇନାରେ ଆମ ମୁଖ ସୁନ୍ଦର ବିମ୍ବଟି ଆସିବ ପ୍ରତିବିମ୍ବଟି ଆସିବ ତେଣୁ ସେହିଭଳି ଭାବରେ ଆମେ ଭଗବାନଙ୍କୁ ଯଦି ଦେଶଗାନ କରିବା ଭଗବାନଙ୍କର ତାହେଲେ ଆମର ଦେଶ ପ୍ରତିତ ହେବ। ତେଣୁ ଭଗବାନ କହୁଛନ୍ତି ଯେ ସୋହମ ଭଗବତ ଏଇ ଯେଉଁ ମୋର ଦୋଷ ହେଇଛି ଇଏ ହେଉଛି ଆପଣମାନେ ମୋର ଦୋଷ ଗାନ କରୁଛନ୍ତି ତେଣୁ ଆପଣ କୁହାଯିବ ଭଗବାନ ଭକ୍ତଙ୍କ ପଛରେ ଯାଉଛନ୍ତି ତାଙ୍କର ପଦଧୂଳି ପ୍ରାପ୍ତ ହେବା ପାଇଁ ଭଗବାନଙ୍କର ଏଭଳି ଭଗବାନଙ୍କର ଏଭଳି ଭଗବତା ତେଣୁ ସେ କହୁଛନ୍ତି ଛିନ୍ଦିଆଣ ସୋ ବାହୁ ମପି ପ୍ରତିକୂଳ ବୃଦ୍ଧି ମୋର ବାହୁ ହେଲେ ମଧ୍ୟ ମୁଁ ତାକୁ ଛେଦନ କରିଦେବି ଯଦି ମୋର ବାହୁ ତୁମମାନଙ୍କ ବିରୁଦ୍ଧରେ ଗଲା ପ୍ରତିକୂଳ ଆଚରଣ କଲା
ଅନୁକୂଳ ଭଗବାନଙ୍କର ସବୁବେଳେ ଭଗବାନ ଭକ୍ତ ସବୁବେଳେ ପ୍ରତିକୂଳ କେବେ ହେଲେ ପ୍ରତିକୂଳ ଭାବ ଭଗବାନଙ୍କର ଭକ୍ତଙ୍କର ଭଗବାନ ପ୍ରତି କେତେବେଳେ ପ୍ରତିକୂଳ ଭାବ ଆସେ ନାହିଁ ଏବଂ ଭଗବାନଙ୍କର ମଧ୍ୟ ଭକ୍ତଙ୍କ ପ୍ରତି କେତେବେଳେ ପ୍ରତିକୂଳ ଭାବ ଆସେ ନାହିଁ ଅନୁକୂଳ କୃଷ୍ଣ ଶୁଣନା ପ୍ରତିକୂଳ ଭାବ ଆସିଲେ ଭଗବାନ କହୁଛନ୍ତି ମୋର ନିଜ ବାହୁଘାଟ ମଧ୍ୟ ମୁଁ ତାକୁ ଛେଦନ କରିଦେବି ତେଣୁ ଇଏ ଯେଉଁ ରହିଛନ୍ତି ମୋର ଦ୍ୱାରପାଳ ଦୁଇ ଜଣ ଆମ କଥା କ'ଣ କିନ୍ତୁ ମୁଁ ତାଙ୍କୁ ହତ୍ୟା କରୁନାହିଁ ଏଇଟା ବଡ଼ କଥା ଅବଶ୍ୟ ହତ୍ୟା ହେଇପାରିବ ନାହିଁ କିନ୍ତୁ ସେଥିପାଇଁ ମୁଁ ତୁମ ପାଖରେ କ୍ଷମା ପ୍ରାର୍ଥନା କରୁଛି ଏଇଭଳି ଭାବରେ ଭଗବାନ ଚାରି କୁମାରଙ୍କ ଆଲୋଚନା କରୁଛନ୍ତି ଆମର ଭାଗ୍ୟବଶତଃ ଆମେ ମଧ୍ୟ ସେଇ ଭଗବାନ କଥାକୁ ଶ୍ରବଣ କରିବାର ସୁଯୋଗ ପ୍ରାପ୍ତ ହେଲେ ତା କୀର୍ତ୍ତନ କରିବାର ସୁଯୋଗ ପ୍ରାପ୍ତ ହେଲେ ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ଦେଖି ଦାୟ ଗୋପମାନନ୍ଦୀ ଜୟ ଶ୍ରୀ ଗୋପାଳ।